ভগবতে বাসুদেবায়, শ্রীমদ্ভাগবতম দশম স্কন্ধ 25তম অধ্যায়। গতকাল আমরা শ্রবণ করছিলাম কিভাবে ইন্দ্র মদাবিষ্ট অছন্তি, কিন্তু সে ভাবছন্তি ব্রজবাসী মানে মদাবিষ্ট হয়েকি ঐশ্বর্য বা ধন মদরে মদমত্ত হয়েকি সেমানে মোর পূজাকু বন্ধ করেছন্তি। হৃদয়ে ইন্দ্রঙ্গ হৃদয়ে মদ অভিমান, ঈশ্বরত্ব অভিমান। ভগবান কৃষ্ণ জানান প্রত্যেক জীব হৃদয়ে হৃদয়ের হৃদগত ভাবক কৃষ্ণ জানা, কারণ সে পরমাত্মার উপর রয়েছেন, বাহারে আর ভিতরে তাঙ্কর স্থিতি। ভগবান ভগবদ গীতার সেখানে সে কহিদেলে সর্বস্য পাণিপাদম তৎসর্বোতোপি শিরমুখম সর্বত্র শ্রুতিমল্লকম সর্বমাবৃতম সর্ব আবৃতম তিষ্ঠতি। মোর সবুয়াড়ে হাত অছি, সবুয়াড়ে পাদ অছি, সবুয়াড়ে চক্ষু অছি, মো অন্তরে অছি, বাহিরে অছি, সর্বমাবৃত তিষ্ঠতি। মো সবুয়াড়ে পুরা পরিবেষ্টিত হয়েকি মোর রয়েছে, ধূলিকণা ঠালু আরম্ভ করে যেতে বৃহৎ বস্তু পর্যন্ত সবুজে ভগবান সত্তা রয়েছে। জীব জীবর সবু সীমিত পরিচ্ছিন্নতা কুয়াযায়, ভগবান সবু অপরিচ্ছিন্ন, যেগুড়ি আমি কেবে মাপি পারিবা না, বুদ্ধি জ্ঞান বল আমার সব সীমিত। কিন্তু এইটা হচ্ছে মায়ার গোটে উপহার, যে শরীর প্রাপ্ত হল পরে জীব সে ভাবুছি মু যা জাঁচি বহুত বহুত কিছু, তার জ্ঞান তার ধন যা সব সে নিজক বড় বলে ভাবুছে, কিন্তু সে জাঁ ভগবান হচ্ছেন অপরিচ্ছিন্ন সৌন্দর্য। আমি কেতে ভাল সুন্দর লোক খোঁজবা এটি এই জগতের, যেতে মানে কোণ যে বিউটি কনটেস্ট হচ্ছে, যেতে বড় বড় পুয় হুম ঝিও হুম সে স্বর্গর অপ্সরা মানে অনেক যে দেবতা মানে অনেক গন্ধর্ব মানে অনেক সে চাহিবি না, চাহিবি না, এত বিকৃত নুহতি কি ভগবান দেখ প্রভুপাদ প্রভুপাদ যে ফটো করেছেন ভগবান দ্বারপাল সব ঠিয়া হয়েছেন জয় বিজয়, কত সুন্দর সবু অঙ্গ পরিপূর্ণ পূর্ণ, নখ পাখর পাদ নখ পাখর কেশ পর্যন্ত সব পূর্ণ সৌন্দর্যময় হীন। আমার কোণ কফ ভাত পিতর শরীর না, অন্ন গণ্ডে খাইলে দেহটা ঠিক রহব, অন্ন যদি হজম হোনি তুমি রোগ হল, সব শরীর আমার খাদ্য উপরে আমার শরীর কফ ভাত পিতর ব্যালান্স হচ্ছে, কফ ভাত পিত হিসাবে হি শরীর, নিদ্রা ঠিক রহুব, খাইবা ঠিক রহুব, চিন্তা নাস, বাপা মা সুস্থ থে তুমি জন্ম দিয়ে সেই হিসাবে তোমার শরীর টিকি সুন্দর রহব চালিব, সেটা পুঁ ইনবালান্স হয়ে যাবে কত ঠিক না, খাইবা যদি বড়িগাল থা জিনিস খাইল কফ হয়ে গেল, মিঠা তেল খাইল ইপ্ত হয়ে গেল, দেবতা মান শরীর বি সেমি নয়, বৈকুণ্ঠ পার্শ্বদ মান কথা কম কহা, সৌন্দর্যের বি অপরিচ্ছিন্ন, জ্ঞানের বি যেগুলো আমি কেবে সীমা ধারণ করে পারি, আমি যেত জাঁচি বড় বলে জ্ঞান করছে, আমি যা জাঁচে দেবতা লিষ্টরে বি এটা কিছু নুহে, আমি যা জাঁচে আমি যা জাঁচে কোণ প্রেজেন্ট বিষয়ে জাঁচে, পাস্ট বিষয়ে কি জাঁচে, অতীত বিষয়ে কি জাঁচে, আমার জ্ঞান অছে, প্রেজেন্ট মানে এবে এবেকার কথা জাঁচে, আলি কোণ হব কইপার তুমি, কালি কালি সকাল কোণ বা এই অর্ধ ঘন্টা পরে কোণ আমি কইপার, আমার সব সব অপরিচ্ছিন্ন অপরিচ্ছিন্ন সীমিত সীমাবদ্ধ সব সীমাবদ্ধ, কিন্তু অহংকারটা এমনি গুলো যেত হৃদয় ভিতরে আসে, অভিমান গুলো যেত হৃদয় ভিতরে আসে, মত্ততা যেত হৃদয় ভিতরে আসে, ব্যক্তি সে ভুলে যায়, সে ভাবে মু হচ্ছে ঈশ্বর, ঈশ্বর অহম অহম ভোগী সিদ্ধ অহম বলবান সুখী, ভগবান দেবতা ও দৈবাসুর সম্পদ যুগের কুচি, অসুর আসুরিক প্রবৃতির লক্ষণ কন এটা আরম্ভটা কন কইলি, ঈশ্বর অহম মু হচ্ছে ঈশ্বর, অহম ভোগী মু ভোগ করা দরকার, সব মো কন্ট্রোল হওয়া দরকার, মু হচ্ছে এঞ্জয়ার, সিদ্ধ অহম মু হচ্ছে পুরো পারফেকশন পাইছি, মোর কোণী দোষ না, কোণী দুর্বলতা না, মু বলবান আর মু সুখী, এ অসুর আসুরিক লক্ষণ, ভগবান এমনি কিছু ন কেছেন বলে কিছু কইপারিবেন, সে ভগবান সব কিছু কেছেন, সবু কহিলা পরে বি জীব পড়ুছি জাঁচি সব কলে বি সে কিছু বুঝিপারিবেনি, ଭଗବାନ କହିଦେଇଛନ୍ତି କେଉଁମାନଙ୍କର ଆସୁରିକ ଲକ୍ଷଣ, କେଉଁମାନଙ୍କର ଦେବତା ଲକ୍ଷଣ ସବୁ କହିଦେଇଛନ୍ତି, ଭକ୍ତର ଲକ୍ଷଣ। ସେ ଗୋଟିଏ ଗୀତାରେ, ଭଗବତ ଗୀତାରେ ଦେଖ କେତେ ଲକ୍ଷଣ କହିଦେଲେ। କର୍ମରେ ଯେଉଁମାନେ କର୍ମାଶକ୍ତି, କର୍ମୀଙ୍କର ଲକ୍ଷଣ କହିଲେ ସବୁ, ଅନ୍ତବତ୍ତୁମ ଫଲମ ତେଷାମ ତଦ ଭଗବତୀ ଅଳ୍ପମୟ ଦୋଷାମ। ଗୀତାରେ କେତେ ତମେ ଦେଖ କେତେ ବୈଜ୍ଞାନିକ ଭିତରେ ସବୁ କଥା କହିଛନ୍ତି। ଯେଉଁମାନେ କର୍ମୀ କରିବେ, କର୍ମ କରିକି ଯଜ୍ଞ କରିବେ, କହିଲେ ନା ବ୍ରହ୍ମଭୁବନ ଆଲୋକ ପୁନରାବର୍ତ୍ତୀ ଅର୍ଜୁନ ଯା ଇମାମ ପୁଷ୍ପିତା ବାଚା ପ୍ରବଦନ୍ତି ବିବଶ୍ଚିତା। ଭଗବାନ କହିଥିଲେ ଯେଉଁମାନେ କର୍ମୀମାନଙ୍କ କଥା କହିଲେ, ଯୋଗୀମାନଙ୍କ କଥା କହିଲେ ନା କିଭଳି ସେମାନେ ବ୍ରହ୍ମ ନିର୍ବାଣ ପ୍ରାପ୍ତ ହେବେ, ବ୍ରହ୍ମ ପ୍ରଣମ ବ୍ରହ୍ମ ହବିର ବ୍ରହ୍ମଣ ବ୍ରହ୍ମଣା ହୁତମ। ଭଗବାନ ସବୁ ଯୋଗୀ କଥା କହିଲେ, ଜ୍ଞାନୀର କଥା ବି କହିଲେ। ଆଉ ଏଠି କହୁଛନ୍ତି ଦେବତାମାନଙ୍କର କଥା ବି କହିଲେ, ଦୈବ ଗୁଣ କ'ଣ କୁହାଯାଏ, ଅସୁର ଗୁଣ କାହା କୁହାଯାଏ ତାକୁ ବି କହିଲେ। ପୁଣି ଦ୍ୱାଦଶ ଅଧ୍ୟାୟରେ ଭକ୍ତର ଲକ୍ଷଣ କହିଲେ, ସବୁ କହିଲେ। ଭଗବାନଙ୍କର ଜ୍ଞାନ ସମ୍ପୂର୍ଣ୍ଣ ଅପରିଚ୍ଛିନ୍ନ, କେଉଁଟାକୁ ଆମେ ମାପିପାରିବା କି? କିନ୍ତୁ ଶରୀର ଯେତେବେଳେ ଜଣେ ଜୀବ ପ୍ରାପ୍ତ ହୁଏ ନା, ଅହଙ୍କାର ତାର ଆସେ, ତ ଗୋଟେ ଅଦ୍ଭୁତ ଶରୀର, ତେରେ ସବୁ ସୀମିତ ରଖାଯାଇଛି, ତାର ଆୟୁ ସୀମିତ, ସବୁ ସୀମିତ, କିନ୍ତୁ ତାକୁ ଲାଗେ ମୁଁ ହେଉଛି ଈଶ୍ୱର, ମୁଁ ହେଉଛି ଭଗବାନ, ମୁଁ ବଳବାନ, ମୁଁ ସୁଖୀ, ମୁଁ ସିଦ୍ଧ। ଏ ଅଭିମାନ କାର୍ଯ୍ୟ ହୃଦୟରେ, ଏ ଯେଉଁ ଦୀନତା ସହିତ ଭକ୍ତିର ବା ଭଗବାନଙ୍କର କ'ଣ ସମ୍ପର୍କ ରହିଛି? ସ୍ପିରିଚୁଆଲ ଯେଉଁ ଜିନିଷ, ଆଧ୍ୟାତ୍ମିକ ଜିନିଷ ରହିଛନ୍ତି, ଯେମିତି ଆମେ ଗୋଟେ ବେଲୁନ୍ ଯେଉଁ ବେଲୁନ୍ ଗୁଡ଼ାକ ଅଛି ତାକୁ ଆମେ ପବନ ଭରି କରିଦେବା, ଭରି କରିଦେବା ପରେ କ'ଣ ହେବ? ସେଇଟା ତା ଆକୃତିରେ ପୂର୍ଣ୍ଣ ହୋଇଗଲା। ତାର କ'ଣ କୁହାଯିବ, ତାର ସୀମାଟା ତୁମେ ନିର୍ଦ୍ଧାରଣ କରିଦେଲ, ତା ଭିତରେ ଆଉ କିଛି ପଶିବ କି? ଫୁଲ୍ ହେଇଗଲା ବେଲୁନ୍, ଆଉ ତା ଭିତରେ କିଛି ପଶିବନି, ତା ଭିତରେ କିଛି ପଶିବନି, ତା ଭିତରୁ ପୁଣି ବାହାର କରିବାକୁ ପଡ଼ିବ। ତା ଭିତରୁ ପବନଟା ବାହାରିଗଲେ ସେ ପୁଣି ଛୋଟ ହେଇଯିବ, ପୁଣି ତା ଭିତରେ ପବନ ଭରିଗଲେ ସେ ବଡ଼ ହେଇଯିବ। ଯେମିତି ବେଲୁନ୍ଟାକୁ ପବନ ଭରି କରିଦେଲା ପରେ ତାକୁ ବାନ୍ଧି ଦିଆଯାଉଛି, ସେ ଯେମିତି ତା ଆକୃତି ରହିଛି ଜୀବର ହୃଦୟରେ, ଏ ଯେଉଁ ଅଭିମାନ ଅହଙ୍କାରରେ ତାର ହୃଦୟଟା ପୁରା ପୂର୍ଣ୍ଣ ହେଇକି ରହିଛି। ପ୍ରତ୍ୟେକ ଜୀବ ଶରୀର ତାହେଲେ ଧରିଛି, ତାର ଗୋଟେ ଅହଙ୍କାର ରହିଛି, ସାତ୍ୱିକ ଅହଙ୍କାରକାର, ରାଜସିକ ଅହଙ୍କାରକାର, ତାମସିକ ଅହଙ୍କାରକାର, ଏଗୁଡ଼ା ସବୁ ଭିତରେ ଭରି ହେଇକି ରହିଛି। ତେଣୁ ସେ ଯାହା କିଛି କରୁଛି, ଯେମିତି ବେଲୁନ୍ ଭିତରେ ପବନ ପଶିଗଲା ପରେ ସେ ପୁରା ଫୁଲ୍ ହେଇକି ରହିଛି, ସେ ଯାହା କିଛି କରୁଛି, ମାନେ ଯଦି ଦେଖାଯିବ ପରମାର୍ଥ ଦୃଷ୍ଟିରୁ, ଆତ୍ମାର ଆତ୍ମ ପାଖରେ କିଛି ପହଞ୍ଚି ପାରୁନି, ସେ କିଛି ପହଞ୍ଚି ପାରୁନି। ପୂଜା ଉପାସନା, ଯେମିତି ଦୁର୍ଯ୍ୟଧନ କଥା ଦେଖ, ଦୁର୍ଯ୍ୟଧନ କେତେ ପାଚକ ଲଗେଇ ରୋଷେଇ କରିଥିଲା, କେଉଁଠି? ଭଗବାନ ହସ୍ତିନାପୁରରେ। ଭଗବାନ ଆସୁଛନ୍ତି, କେ ମୋ ସମୁଦି ଆସୁଛି, କୃଷ୍ଣ ଆସୁଛନ୍ତି, ମୁଁ ଦେଖେଇଦେବି ମୁଁ କେମିତିକା ଲୋକ, ମୁଁ କେତେ ସୁଖରେ ରହିଛି। ତାର ପୂଜା ସେବା ଏତେ ପଇସା ଖର୍ଚ୍ଚ କଲା, ଏତେ ରୋଷେଇବାସ କଲା, ସେଟା କ'ଣ? ତାର ଈଶ୍ୱର ସେବା କରିକି ଈଶ୍ୱରତ୍ଵ ଅଭିମାନ, ଭଗବାନଙ୍କୁ ଦେଖେଇଦେବାକୁ, ମୁଁ ଭଗବାନଙ୍କୁ ଦେଖେଇଦେବି ମୁଁ କେମିତିକା ଲୋକ, ମୁଁ କେମିତିକି ସେବା କରିପାରେ, ମୁଁ କେମିତି କ'ଣ କରିପାରେ, ସେବକରି ଭାବ ଚାଲି ଆସେ, ଭକ୍ତରେ ବି ଚାଲି ଆସିବ, ମୋ ଭଳିଆ କିଏ ସେବା କରନ୍ତିନି, ଠିକ ଆମ ଭଳିଆ କିଏ ସେବା କରନ୍ତିନି, କେମିତି କହିବା? ଆମ ଭଳିଆ ସେବା କେହି କରନ୍ତିନି, ଏ କଥାରେ ଯେଉଁ ଯେଉଁ ଜୀବଟା କହୁଛି ସେ ସେବାଟା ଭଗବାନ ପାଖରେ ପହଞ୍ଚିପାରିବେ କି? ଅଭିମାନ ରହିଲା ମାନେ ହୃଦୟଟା ପୂର୍ଣ୍ଣ ହେଇଯାଉ, ଯେମିତି ଗୋଟେ ବେଲୁନ୍ ଫୁଲ୍ ହେଇଯାଉଛି ପବନ ରହିଲେ, ତା ଭିତରେ କିଛି ପ୍ରବେଶ କରିବେନି, ସେଭଳି ଆମ ଅଭିମାନ ଯେତେବେଳେ ରହିଯାଉଛି, ଆମର ଯାହା ସବୁ ସାଧନ ଭଜନ ଯାହା ସବୁ କରୁଛେ କିଛି ଆଉ ଆତ୍ମାର କାର୍ଯ୍ୟରେ ଲାଗିପାରୁନି। ହଁ, କିଛି ପୁଣ୍ୟ ତୁମେ ପାଇବ ଯେହେତୁ ଏତେ କିଛି କାର୍ଯ୍ୟ କରିଛ, ଭକ୍ତି ହେଇପାରିବନି। ଭକ୍ତି ପାଇବା ମହାପୁରୁଷ ସେଟା ଜାଣିଛନ୍ତି ବୋଲି, ସେ ତ ସେ ନିଜେ କୃଷ୍ଣ ସେ ଜାଣିଛନ୍ତି, ସେ ସେଥିପାଇଁ କହିଦେଲେ ତୃଣାଦ ପିଶୁ ନିଚୟନ ତୋର ରହିବ ସହିଷ୍ଣୁ, କହିଦେଲେ ନିରଭିମାନ ହେବାକୁ ପଡ଼ିବ, ନିରଭିମାନ ହେବାକୁ ପଡ଼ିବ। ନିରଭିମାନ ନହେଲେ ଆତ୍ମା ସହିତ ଯେଉଁ ଭକ୍ତି ଅନୁଷ୍ଠାନ ବା ଯେଉଁ ସ୍ପିରିଚୁଆଲ ଜିନିଷ, ଆଧ୍ୟାତ୍ମିକ ଜିନିଷ, ଆତ୍ମା ସହିତ କିଛି କ'ଣ କୁହାଯିବ, ତା ସଂସ୍ପର୍ଶ କିଛି ଆସିପାରିବନି। ତାକୁ ନରିସମେଣ୍ଟ ଇଂଲିଶରେ ଗୋଟେ କୁହାଯାଏ, ତାକୁ କ'ଣ ନରିସମେଣ୍ଟ ଅର୍ଥ, ତାକୁ ଆନନ୍ଦ ଦେବା, ତାକୁ ପୋଷଣ କରିବା, ଏଇଟା ହେଇପାରିବନି। ଗୋଟେ ମନ ଖୁସି ରହିବ, ଯେମିତି ଭକ୍ତିରେ ଗୋଟେ ମନଟା ଗୋଟେ ଖୁସି ରହିବ, ଆନନ୍ଦ ରହିବ। କାରଣ ସବୁ ଅନୁଷ୍ଠାନ କିଛି ଆନନ୍ଦ ଅଛି ନା ନାହିଁ? ଯେତେ ଗୋଟେ ପାପ କତୁରୁ ଆରମ୍ଭ କରି ଯିଏ ଯାହା କରନ୍ତୁ କିଛି ଗୋଟେ ଆନନ୍ଦ ପାଉଛନ୍ତି ନା? ଆଉ ଭକ୍ତି କ'ଣ? ଭକ୍ତି ଗୋଟେ ରସର ସାଗର, ଏଠି ପୂର୍ଣ୍ଣ ନରିସମେଣ୍ଟ ରହିଛି, ସବୁବେଳେ ଆନନ୍ଦ ରହିବା ଦରକାର। ଆନନ୍ଦମ ବୁଦ୍ଧି ବରଦାନମ, ମହାପ୍ରଭୁ କହିଲେ ଆନନ୍ଦ ଅମ୍ବୁଧି ବର୍ଦ୍ଧନମ। ଅମ୍ବୁଧି ମାନେ କ'ଣ? ସମୁଦ୍ର। ଅମ୍ବୁଧି ସମୁଦ୍ର କେବେ ବର୍ଦ୍ଧିତ ହୁଏ ନା, କିନ୍ତୁ ମହାପ୍ରଭୁ କ'ଣ କହିଲେ? ଆନନ୍ଦାମ୍ବୁଧି ଆନନ୍ଦ ରୂପକ ସମୃଦ୍ଧ ସମୁଦ୍ର ବର୍ଦ୍ଧନମ, ସେ ବଢ଼ିବ ସବୁବେଳେ। ଭକ୍ତିର ଏତେ ଆନନ୍ଦ ଅଛି, କିନ୍ତୁ ଏ ଯେଉଁ ଅନର୍ଥ ରହିଲେ, ଅପରାଧ ରହିଲେ, ଅଭିମାନ ରହିଲେ, ଇଏ କ'ଣ ହୁଏ? ଏଇ ଅବସ୍ଥା ହୁଏ। ଆତ୍ମା ସହିତ ଅନୁଷ୍ଠାନ ବା ଆତ୍ମା ସହିତ ଏ ଯେଉଁ ଭକ୍ତି ପରମାର୍ଥ ଯେଉଁ ଅନୁଷ୍ଠାନ କରୁଛେ, ତାଙ୍କର ସଂସ୍ପର୍ଶରେ ଆସିପାରନ୍ତି ନା। ସେ ମନ ପୁଣି ସେ ମନ ଅନୁଷ୍ଠାନ ମନ ଭିତରେ ରହିଗଲା, ମନକୁ ଆଉ ପାର କରିକି ଆମେ ଯାଇପାରିଲେ ନାହିଁ, ଆତ୍ମସ୍ଥିତିକି ଯିବାକୁ ପଡ଼ିବ ନା। ସେଥିରେ ଆନନ୍ଦ ରହିଛି, ସେଥିରେ ଯେଉଁ ଗୋଟେ ଯିବ ଉପଲବ୍ଧି କରିବ, ଯେମିତି ଖାଇବାଟା ଗୋଟେ ଖାଇବା ଶୋଇବା, ଯେତେବେଳେ ଜଣେ ତାର ହୃଦୟରେ ସ୍ନେହ ଚାଲି ଆସୁଛି, ଗୋଟେ ଗୋଟେ ମା ଦେଖ, ଜଣେ ସ୍ତ୍ରୀ ଲୋକ, ଜଣେ ମା ତାର ପୁଅ ଶୋଇପାରୁନି, ତା ପୁଅ ଖାଇପାରୁନି, ତାକୁ ଜ୍ୱର ହେଇଛି, ସେ ମା ସେଦିନ ଖାଉଛି, ସେ ଖାଇବାଟା ଭୁଲି ମେଡିକାଲରେ ଦେଖ, ସେଇ ବଡି ଅଛି, ସେଇ ମନ ଅଛି, ବର୍ତ୍ତମାନ ସେ ଗୋଟେ ସ୍ନେହ ତା ହୃଦୟ ଭିତରେ ଆସୁଛି, ସେ ମନ ବଡିକି ସେ କ୍ରସ କରିଦେଲା, କେମିତି କରିପାରୁଛି? ଏଇ ଯେଉଁମାନେ ବଡ଼ ବଡ଼ ଗାନ୍ଧୀ ଥିଲେ, ସେ କ'ଣ କରନ୍ତି? ଅନଶନ, ଖାଲି ତାଙ୍କର ଆଉ କିଛି ନାହିଁ, ସେ ଖାଲି ଅନଶନ କରି କ'ଣ ଲବଣ ସତ୍ୟାଗ୍ରହ ବିଭିନ୍ନ ଅନଶନ, ଜଳ ଖାଇବେନି, ବସିବେ, ତାଙ୍କ ସାଙ୍ଗେ ଲୋକ ବି ବସି ପଡ଼ିବେ, ଆମେ ଦେଶ ପାଇଁ ଆମେ ଇଂରେଜକୁ ବାହାର କରିବା, ଆମ ଦେଶକୁ ମୁକ୍ତ କରିବା, ସ୍ୱାଧୀନତା କରି ସ୍ୱାଧୀନ ଦେବା। ଦେଖ ଗୋଟେ ମନ ଉପରୁ କିଛି ଗୋଟେ ବସ୍ତୁ ଚାଲି ଆସିଲା ପରେ ଆଉ ମନ ଦେହ ସେମାନେ ତୁମ ଉପରେ ପ୍ରଭାବ ପକେଇ ପାରିବେନି। ତେଣୁ ମନ ଯେଉଁଥିରେ ଟେଷ୍ଟ ପାଉଛି, ଦେହ ଯେଉଁଥିରେ ଟେଷ୍ଟ ପାଉଛି, ତା ଉପରୁ ଗୋଟେ ଟେଷ୍ଟ ଆମକୁ ଦରକାର। ମନ ଯେଉଁଟା ସୁଖ ପାଉଛି, ମନ ଯାହା ଚାହୁଁଛନ୍ତି ତା କରିଦେବା, ସେଇଟା ସୁଖ ତାର ଭଲ। ଆଜି ଇଚ୍ଛା ହେଲା, ଏ ଦେଖିବ ସେ ସବୁ ଘରେ ବସିଥିବେ ବସିଥିବେ, ସେ ଏ ଆଜି ଏଇଟା କରରେ ଜଣେ ପକଡ଼ା ଛାଣ, ଆଜି ଏଇଟା ଗୋଟେ ଏଇଟା କର, ଏମିତି କର, ଏଇଟା ଏଇଟା କର, ଆମିଷ ଖାଅ କି ଏଇଟା କର, ତାର ବସିଲେ ତା ମନଟା କହିଦେଲା, ସେଇଟା କରିଦେଲେ ତା ହୋ ହାଲା ଖୁସି ଭାରି ହେଇଗଲା। ମନ ଯାହା ଚାହୁଁଛି ଯିବ ସେଇଟା କରିଦେଲେ ମନ ଖୁସି, ସେଇଟାକୁ ଆନନ୍ଦ ବୋଲି କୁହାଯାଉଛି। ଆନନ୍ଦ ଆଉ କ'ଣ ସଂସାର ଅଛି? ସଂସାର ଆନନ୍ଦ କ'ଣ? ମନ ଯାହା ଚାହିଁଲା ଯେଉଁଟା କରିଦେଲା ସେଟା ଖୁସି, ଆଉ ଯାହା ମନ ଚାହୁଁଛି ତୁମେ ଭକ୍ତି ଭକ୍ତିର ହଉ ବା ଭକ୍ତ ହୁଅ ବା ନ ହୁଅ, ତାକୁ ନ ଦେଇପାରିଲ ମାନେ ତୁମେ ହେଉଛ ଦୁଃଖୀ। ମନଟା ଚାହୁଁଛି ଏଇଟା ଆମେ ଦୁଃଖୀ, ଆଉ ସୁଖ ଦୁଃଖ ଆଉ କିଛି ନାହିଁ ଜଗତରେ, ୟା ଉପରକୁ କେହି ଯାଇପାରୁନାହାନ୍ତି। ମନ ଯେଉଁ ଜିନିଷଟା କୁହ ସେଇଟା ଯିଏ କରିଦେଲା ତାର ସୁଖୀ, ମନ ଯେଉଁଟା ଚାହୁଁନି ଯେ ସେଇଟା କଲା ସେ ହେଲା ଦୁଃଖୀ, ବାସ୍। ଆତ୍ମା ତାର ଚୁପଚାପ ବସିଛି, ଆତ୍ମା ଦେଖୁଛି ଆରେ ମୁଁ ଏଠି ବସିଛି, ମୋ ଘର ଇଏ, ମୁଁ ଅଛି ବୋଲି ଇ ମନ ଏ ଦେହ ଏସବୁ କାମ କରୁଛି, କିନ୍ତୁ ମୋତେ କିଛି କନସଲ୍ଟ ମାନେ ପଚାରିବାର ନାହିଁ, ପୁରା କଭର କରି ରଖିଛି ନା କିଏ? ମନ ବୁଦ୍ଧିକି ଦବେଇକି ରଖିଛି, ଅହଙ୍କାରକୁ ସାଥି କରିକି ରଖିଛି, ବାସ୍ ଆତ୍ମାକୁ ସାଇଡ୍ କରି ରଖିଛି। ସୁଖ ଦୁଃଖ କ'ଣ? ଗୋଟେ ଜୀବନର ସୁଖ ଦୁଃଖ କ'ଣ? ତୁମେ ଭକ୍ତ ବି ହୁଅ, ତୁମେ ବାରମ୍ବାର କାହିଁକି ଆମେ ହରିକଥା ଶୁଣନ୍ତି, କାହିଁକି ଶୁଣନ୍ତି ହରିକଥା? କ'ଣ ଦରକାର ଅଛି ଏତେ କଥା? ଜାଣିଲେ ତ ମୁଁ ଭଗବାନଙ୍କ ସେବକ, ମୋର ଠାକୁର ସେବା କରିବି, ମୋର ନା ହରନାମ ଟିକେ କରିବି, ମୋର କ'ଣ ଦରକାର ଅଛି? ମୋର ଆବଶ୍ୟକ କ'ଣ ଯେ ଏତେ ଗୋଟେ ଭଟର ଭଟର କିଏ ହବ ମୁଁ ବସିକି ଶୁଣିବି? ଏତେ ତତ୍ତ୍ୱ ମୋର କ'ଣ ଦରକାର ଅଛି? ମୁଁ ଭଗବାନ ଡାକିବି ନା, ଏଠି କରିପାରିବନି ତୁମେ, କାହିଁକି ତୁମେ କାହା ଅଧୀନରେ ଅଛ? ମନ ଅଧୀନରେ ଅଛ, ସେ ମନ ତୁମକୁ କହିଦେବ ଏଇଟା ସୁଖ, ଏଇଟା ଦୁଃଖ, ନାମ କରନି, ଏଇଟା କର, ସେ ଯୁଆଡ଼େ ଯୁଆଡ଼େ ନେବ, ଧୀରେ 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 ତୁମକୁ ଫସେଇଦେବ ଚୋରା ବାଲିରେ ପଶିଲା ବେଳେ, ନୂଆ ବାଲି ଯେଉଁ ନଦୀମାନଙ୍କରେ ସେ ବାଲି ପଡ଼ିଥିବ, ବନ୍ୟା ଗଲା ପରେ ସେ ପଡ଼େ, ସେ ବାଲିଟା କ'ଣ? ବାଲିଟା ବସେ କେମିତି ନଦୀରେ? ଯେତେବେଳେ ବନ୍ୟା ହବ ବାଲି ପଳେଇଯିବ, ଗୋଟେ ଜାଗାରେ ଜମା ହେଇଗଲା, ହଠାତ୍ ଜମା ହେଇଗଲା, ସେଟା ଧୀରେ 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 ପାଣିଟା ତାପରେ ଗଲେ ସେ ଧୀରେ ଧୀରେ ତଳକୁ 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 ବସିବ, ହଠାତ୍ ବନ୍ୟା ଛାଡ଼ି ଯାଇଥିବ ଯେ ନ ଜାଣିଥିବ ତୁମେ, ପଶିଗଲ ସେଠି, ସେଟା ଚୋରା ବାଲି, ତଳେ ପାଣି ଥିବ, ଉପରେ ଶୁଖିଲା ଦେଖାଯାଉଥିବ, ତା ଭିତରୁ ପଶିଗଲେ ମରିଯିବ, ଚୋରା ବାଲି କେତେ ଲୋକ ମରନ୍ତି ଆଉ? ଏସବୁ ତୁମ ନଦୀ ଗୁଡ଼ାକରେ ନାହିଁ, ସେସବୁ ଐତରଣୀ ବୈତରଣୀ ବଡ଼ ବଡ଼ ନଦୀମାନଙ୍କର ସବୁ ଅଛି। ଚୋରା ବେଳେ ଡଙ୍ଗା ଫସିଗଲେ ଗଲା ଆଉ ଭିତରକୁ ପଳେଇ ବାଲି ସେଟ୍ ହେଇନି ଆଉ। ଏ ମନଟା ସେଇଭଳିଆ, ଆମେ ମନର ଉର୍ଦ୍ଧକୁ ଯାଇନେ ମାନେ ଆମେ ମନକୁ ସବୁବେଳେ କ'ଣ ଚାହୁଁଛେ, ମନକୁ କ୍ରସ୍ କରି କେମିତି ଆମେ ଯିବୁ ଉପରକୁ। ମନ ସବୁ ତିଆରି କରୁଛି ନା, ମନଟା ସବୁ ତିଆରି କରୁଛି, ତା ଉପରକୁ ଯିବାକୁ ପଡ଼ିବ। ତା ଉପରକୁ କ'ଣ ଅଛି, ତା ଉପରକୁ ଜିନିଷ ମନ ଉପରେ କ'ଣ, କିଏ ବଡ଼, ବୁଦ୍ଧି, ବୁଦ୍ଧି ଉପରେ ବଡ଼ କିଏ, ଆତ୍ମା, ଆତ୍ମା ଉପରେ ବଡ଼ କିଏ, ପରମାତ୍ମା। ତେଣୁ ଆମେ ଆମେ ଯାହା ଶୁଣୁଛେ ସବୁ ପରମାତ୍ମାଙ୍କର, ଭଗବାନ କୃଷ୍ଣଙ୍କର। ପରମାତ୍ମା କିଏ, ଭଗବାନ କୃଷ୍ଣ। ଆମେ କାହିଁକି ତାଙ୍କର ଏ କଥାଗୁଡ଼ାକ ସବୁ ଶୁଣୁଛେ, ସିଏ ତାଙ୍କରି କଥାଟା କ'ଣ କରିବ, କେବଳ ମାନିପାରିବ ଯଦି କିଏ ମାନିପାରିବ, ମନ। ମନ ଏତେ ମାନେ ଦୁଷ୍ଟ, ଆଉ ମନର ଏତେ ପ୍ରକାର ମାନେ ସେ ଏତେ ଟ୍ରିକ୍ ଜାଣିଛି, ଏତେ ଜିନିଷ ଜାଣିଛି, ସେ କେବେ ବୁଦ୍ଧି କଥା ବି ଶୁଣୁନି, ଆତ୍ମା କଥା ବି ଶୁଣୁନି। ଆତ୍ମା ଡରିକି ରହିଛି, ଆତ୍ମା କିଛି ଜାଣି ବି ପାରୁନି ମୁଁ ପ୍ରକୃତରେ କ'ଣ, ସେ ଆତ୍ମା କିଛି ବିଚାର ବି କରିପାରୁନି। ସେ ପୁରା ଯେମିତି ଗୋଟେ ଦିଆଯାଏ କ'ଣ ଇଞ୍ଜେକ୍ସନ, କାଲୁଆ ଇଞ୍ଜେକ୍ସନ କୁହନ୍ତିନି କ'ଣ, ଏଇଟା କୁହନ୍ତି ଅପରେସନ କଲାବେଳେ ଦିଅନ୍ତି ବଧିରା ପାଇଁ, ସେଇଟା କୁହନ୍ତି ସେ ଇଞ୍ଜେକ୍ସନ, ଆନାସ୍ଥେସିଆ କୁହନ୍ତି ନା, ସେ ଆନାସ୍ଥେସିଆ ବେଳେ ତାକୁ ପୁରା ତୁମକୁ ପଶେଇକି ରଖିଦେଇଛି, ଆତ୍ମା ତା ଚୁପଚାପ ବସ, ସେ ଜାଣିପାରୁନି ମୋ ବାପା ପାଇଏ, ମୋ ଘର, ମୋ ମାଆଟା କଷ୍ଟ ପାଉଛି, ମୋ ଦେହ, ମୋର ଛୁଆଟା, ମୋର ପୁଅଟା, କିନ୍ତୁ ତୁ ଆତ୍ମାଟା ଆତ୍ମା ଜାଣିପାରୁନି, ଆତ୍ମା କିଛି ଜଣାପଡ଼ୁନି, ସେ କିଛି ବୁଝିପାରେନି। ତାକୁ କିଏ ରଖିଛି, ତାକୁ ପୁରା ମନ ପୁରା ରଖିଛି। ସେ ବାପା ମରିଗଲା, ବାପା ମରିଗଲା କ'ଣ, ବାପା ମରିଗଲା ମୋ ବାପାଟା ଚାଲିଗଲା, ଗଲା ଦୁଇ ଚାରି ଦିନ ପରେ ପୁଣି କ'ଣ ହେଉଛି, ମନ ଗଲା। ଆତ୍ମା ତ କାହିଁ କିଛି ବିଚାର ବିଚାର କରିପାରୁନି, ଆତ୍ମା ଟୋଟାଲ ତା ଚେତନାଟା ଜାଗ୍ରତ ହେଇନି। ହେ ତାକୁ ଜାଗ୍ରତ କରିବାକୁ ହେଲେ ତାକୁ ପାୱାର ଦରକାର ନା, ତାକୁ ଯିଏ କଣ୍ଟ୍ରୋଲ କରୁଛି ତାକୁ ତୁମେ ଆଗେ ଧର। ଆତ୍ମାକୁ କଭର କରି କିଏ ରଖିଛି, ମନ ରଖିଛି। ଆଚ୍ଛା ଆତ୍ମା କ'ଣ ହେଇଛି ନା, ବହୁ ଦିନରୁ ସ୍ୱର ସହିତ ରହି 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 ମନ ସହିତ ତାର ଗୋଟେ ଆଧ୍ୟାସ ହେଇଯାଇଛି। ଆଧ୍ୟାସ ମାନେ ସେ ଦେହଟାକୁ ନିଜକୁ ଦେହ ବୋଲି ଭାବିଲାଣି, ତାକୁ ଜୀବାତ୍ମା ସେଥିପାଇଁ କୁହାଯାଏ, ସେ କରମ ଫଳ ଭୋଗୁଛି ସେଥିପାଇଁ। ସେ ବି ଭାବିଦେଲାଣି, କିଏ ଭାବିଦେଇଛି, ଜୀବାତ୍ମା, ଯେମିତି ଆମେ ଭାବିଦେଇଛେ ମୋର ଏଇଟା ଦେହ, ମୋର ଏଥିରେ ମଙ୍ଗଳ ହବ, ମୋର ଏଥିରେ ସୁଖ, ମୋର ଇଏ ବାପା, ମୋର ଇଏ ମା, ଆମେ ଆତ୍ମା, କିନ୍ତୁ ଏଇ ଦେହରେ ଗୋଟେ ରହିଛି, କେତେ ଦେହ ରହିଲେ କି ଦେହଟା ଆମେ ଭଲ ଲାଗିଛି। ତମର କ'ଣ ଆତ୍ମା ବି ଚାହୁଁନି ବର୍ତ୍ତମାନ ସିଏ ଆଉ ଛାଡ଼ି ସହର ଛାଡ଼ିବାକୁ, ସିଏ ବି ତାର ଆଦେଶ ଆସିଯାଇଛି। ଏଭଳି ଦଶାରେ କିଏ ତାକୁ ସାହାଯ୍ୟ କରିବ, ମନ କଭର କରି ରଖିଲା, ଆତ୍ମା ବି କିଛି ଜାଣିପାରୁନି, ବୁଦ୍ଧି ମନ ଅଧୀନରେ ଅଛି, କେବଳ ଜଣେ କିଏ, ପରମାତ୍ମା। ସେଥିପାଇଁ ପରମାତ୍ମା ବିସ୍ତାର କଲେ, ଆଉ ଏସବୁ କ'ଣ ଭାଗବତ କ'ଣ କ'ଣ ଆମେ କହୁଛେ ତାକୁ, ଶବ୍ଦ ବ୍ରହ୍ମ ବୋଲି କହୁଛେ, ଶବ୍ଦ ବ୍ରହ୍ମ ନା, ଆଉ କେବଳ ଗୋଟେ ଜୀବକୁ କିଏ ସାହାଯ୍ୟ କରିବେ, କେବଳ ଭଗବାନ। ଏ ବାଚନିକ କଥା କିଛି ସାହାଯ୍ୟ କରିପାରିବେ, ଇଂରାଜୀ ପଣ୍ଡିତ ଗୁଡ଼ାକ ବହୁତ କଥା କୁହନ୍ତି, ଲୋକ ଗୁଡ଼ା ବହୁତ କଥା କୁହନ୍ତି, ବହୁତ ଉପଦେଶ, ସେ କିଛି କାର୍ଯ୍ୟ କରିବେନି ଆତ୍ମା ପାଇଁ। ଲୋକଙ୍କୁ ଭଲ ଲାଗେ କାହିଁକି, ନୀତି ଉପଦେଶ ଏଇଟା କରରେ ସେଇଟା କରରେ, ସେଇଟା କେଉଁଠି ପାଇଁ ଭଲ, ଶରୀର ପାଇଁ ଭଲ। ସତ କଥା କୁହ, ଏମିତି ଚାଲ, ଏମିତି ଖାଅ, ଏମିତି କର, ଏମିତି କଲେ ଧନ ରହିବ, ଏମିତି କଲେ, ସେଗୁଡ଼ା ଭଲ ଲାଗେ କାହିଁକି, ସେଗୁଡ଼ା କାହା ସହିତ ରିଲେଟେଡ୍, ବଡି ସହିତ। ସେ ଯେତେ ଯାହା ଭଦ୍ର ହୁଅନ୍ତୁ, ସିଷ୍ଟ ହୁଅନ୍ତୁ, ଧନ ରୋଜଗାର କରନ୍ତୁ, ସୁଖରେ ରୁହନ୍ତୁ, ସେସବୁ ଦେହ ପାଇଁ, ଆତ୍ମାର ସହିତ କିଛି କାମ ନାହିଁ। ସେ ତ କିଛି ବୁଝିପାରୁନି, ଆତ୍ମା ମୁଁ ହେଉଛି ଗୋଟେ ଜୀବାତ୍ମା, ମୁଁ ଭଗବାନଙ୍କର ଅଂଶ। ସେଥିପାଇଁ ପରମାତ୍ମା କ'ଣ କଲେ, କୃଷ୍ଣ କ'ଣ କଲେ, ନିଜକୁ ବିସ୍ତାର କଲେ ଗୋଟେ ଜୀବଟାକୁ ଉଦ୍ଧାର କରିବା ପାଇଁ। କାହାର ଉପରେ, ଶାସ୍ତ୍ର, ଶାସ୍ତ୍ର ଶବ୍ଦ ବ୍ରହ୍ମର ଉପରେ ପ୍ରକାଶ ହେଲେ, ପରମ୍ବ୍ରହ୍ମ ଶବ୍ଦ, ଶବ୍ଦ ବ୍ରହ୍ମ ହେଲେ ତାଙ୍କର ବିସ୍ତାର ହେଲା, କାରଣ ଶବ୍ଦ ବ୍ରହ୍ମ ତାକୁ ଯିବ ଶୁଣିବ, ପଢ଼ିବ, ଜାଣିବ ସବୁ। ଆଚ୍ଛା ଏଇଟା ହଉଛି, ଏଇଟା ହଉଛି, ଏଥିପାଇଁ କଷ୍ଟ ପାଇ ସଂସାର ଏମିତି ସୃଷ୍ଟି ହେଲା, ଭଗବାନ ଏମିତି ସୃଷ୍ଟି ହେଲେ, କାଳ ଏମିତି, ସମୟ ଏମିତି, କେତେ ଦେଖ ଗୋଟେ ଜୀବକୁ ଖାଲି ମୁଁ ହଉଛି ଭଗବାନଙ୍କର ଅଂଶ, ଏଇଟା ବୁଝିବା ପାଇଁ କେତେ ପ୍ରକାର ଥିଓରି ଦିଆହଉଛି, ଏ ଜଗତ କେମିତି ସୃଷ୍ଟି ହେଲା, ବ୍ରହ୍ମା କେମିତି ସୃଷ୍ଟି କଲେ, ଏ କେତେ କ'ଣ କଲେ, କେତେ ପ୍ରକାର କଥା ବୁଝା ହଉଛି, କାହିଁକି ତୁମେ ହଉଛ ଭଗବାନଙ୍କର ଅଂଶ, ତୁମର କାର୍ଯ୍ୟ ହେଲା ତୁମେ ହଉଛ ଭଗବାନଙ୍କର ସେବା କରିବା, ଏତିକି ବୁଝିବା ପାଇଁ, କିଛି କାମନା କରିନି, ଏତିକି ବୁଝିବା ପାଇଁ କେତେ ପ୍ରକାର ଫିଲୋସଫି ଦିଆଗଲା। ସେ ଶବ୍ଦ ବ୍ରହ୍ମ ଛଡ଼ା ତା ଚେତନା ଆସିବନି, ପୁଣି ଶବ୍ଦ ବ୍ରହ୍ମକୁ ସେ କେମିତି ବୁଝିବ, ତୁମେ ଯୋଉ ଜିନିଷଟା ବୁଝିବ କାହା ଦ୍ୱାରା ବୁଝିବ,
ବୁଦ୍ଧି ଦ୍ୱାରା ବୁଝିବ ନା, ବୁଦ୍ଧିର ବୁଦ୍ଧି ଦ୍ୱାରା ବୁଝିବ। ଆଚ୍ଛା ଗ୍ରହଣ କରିବ କାହା ଦ୍ୱାରା? ମନ, ମନଟା ନ ଲାଗିଲେ ବୁଦ୍ଧି କିଛି କରିପାରିବନି। ତୁମର ମନ ଲାଗିବନି, ଗୋଟେ ଏଇଠି ମନ ତୁମର ଲାଗୁନି, ତୁ ମନ ଲାଗୁନି, ତୁ ଅନେଇଥିବ ବୁଦ୍ଧି ଦ୍ୱାରା ପଳେଇ, ବୁଦ୍ଧି ବି କିଛି ମନ ନଥିବ, ବୁଦ୍ଧି ଆଉ କିଛି ଧାରଣ କରିପାରିବନି, ମନ ରହୁନି ନା ଏଠି, ମନ ପଳେଇଲାଣି କୁଆଡେ। ତା ପଚାରି ଦେବ କଣ ଶୁଣିଲ, ସେଟା ବୁଦ୍ଧି କତିକି ଯାଇନି। ତା ମନ କୋଉଠି ପଳେଇଛି? ମନ ଯୋଉଠି ପଳେଇଛି ବୁଦ୍ଧି ସେଠି ପଳେଇଛି। ମନ ଏଇଠି ଯେତେବେଳେ ଶବ୍ଦ ବ୍ରହ୍ମର କଥା ଶୁଣିଲେ ବି ମନ, ମନ ଦ୍ୱାରା ଧାରଣ କରିବ ତ, ବୁଦ୍ଧି ତାକୁ ଗ୍ରହଣ କରିବ ତ, ମନ ଚାହୁଁନି। ମନ ମନର ସହିତ କାହା ସହିତ ସମ୍ପର୍କ ରହିଛି? ଚକ୍ଷୁ ସହିତ, କର୍ଣ୍ଣ ସହିତ, ସେ କର୍ଣ୍ଣ ସହିତ ସମ୍ପର୍କ ରହିଛି। ମନ କାନ ସାଙ୍ଗରେ ଲାଗିଲେ ସେ ଶୁଣିବ, ସେ ସବୁ ସବୁ ଇନ୍ଦ୍ରିୟ ଗୁଡ଼ାକ, ଯେତେ ଜ୍ଞାନ ଇନ୍ଦ୍ରିୟ ଗୁଡ଼ାକ ତାଙ୍କୁ କଣ୍ଟ୍ରୋଲ କରି ରଖିଛି ନା, ସବୁ ଇନ୍ଦ୍ରିୟର, ସବୁ ଇନ୍ଦ୍ରିୟର ମାଲିକ ସିଏ ନା। ଜୀବକୁ ସେ ପୁରା ରଖିଛି ଫୁଲ କଣ୍ଟ୍ରୋଲରେ। ତାର ଚେତନାକୁ, ଏଇ ଆତ୍ମଚେତନାକୁ ଜାଗ୍ରତ କରିବା ପାଇଁ ଏଇ ଅଭିମାନ କଥାରେ ପଡୁଛି। ଦେଖ ଗୋଟେ ଜୀବ ଭଗବାନଙ୍କର ଦାସ, ସେଟା ଛାଡ଼ି ଦେଇ କଡ଼େ ପଳେଇଲାଣି, ସେ ଯାଇକି ଈଶ୍ୱର ଅଭିମାନକୁ ପହଞ୍ଚିଗଲାଣି, ତ କିଏ ଏ ଅବସ୍ଥାକୁ ନେଇଗଲା? ମନ। ତେଣୁ ଶବ୍ଦ ବ୍ରହ୍ମ କଣ ସାହାଯ୍ୟ କରିବେ? ଶବ୍ଦ ବ୍ରହ୍ମ ବାରମ୍ବାର ବାରମ୍ବାର, ଯେମିତି ଗୋଟେ ଲୋକ ବାରମ୍ବାର ବାରମ୍ବାର ତୁମକୁ ଯାଇ କବାଟ ବାଡ଼ଉଛି, ବାରମ୍ବାର ତୁମକୁ ଡାକୁଛି, ବାରମ୍ବାର ତୁମେ କଣ କରିବ ତା ସାଙ୍ଗରେ? ତୁମେ ବାରମ୍ବାର ଗୋଟେ ଲୋକ ଆସି ବାରମ୍ବାର ତୁମ କବାଟ ବାଡ଼ିବ, ତାପରେ ତୁମେ କଣ କରିବ? କବାଟ ଖୋଲିବ, ତାପରେ କିସ ପୁଣି କବାଟ ବାଡ଼ିବ, ତାପରେ ମୁଁ କାହିଁକି ଆସୁ, ମୋର କିଛି କାମ ନାହିଁ, ପଳା, ପୁଣି ସେ କବାଟ ବାଡ଼ିବ, ତାପରେ କଣ କରିବ? ତୁମେ ବିରକ୍ତ ହବ, ପୁଣି ସେ କବାଟ ବାଡ଼ିବ, ତାପରେ କଣ କରିବ? କାହିଁକି କରୁଛୁ ମତେ କହ। ମନକୁ ସେଭଳିଆ ବାରମ୍ବାର 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 ଶୁଣି 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 ମନ ପଚାରେ କାହିଁ କଣ ଦରକାର ମୋର ଶୁଣିବା, ମୋର କଣ ଦରକାର ଭଗବାନ କାମ କରିବା? ସେ ତା ଭିତରେ କଣ ହେଇଥିବ? ତାର ତ ସୁକୃତି, ପୂର୍ବ ସୁକୃତି ଥିବ, ତାର କର୍ମଫଳ ଖଣ୍ଡନ ହବାର ସମୟ ଆସୁଥିବ, ତା କାନରେ ଯାଇ ହରିକଥାଟା ପଶିବ, ଏ ଶବ୍ଦରୋହଣଟା ନା, ଶବ୍ଦରୋହ ହିଁ ପଶିବନି, ଶବ୍ଦରୋହଣ ସମସ୍ତେ କାନରେ ପଶିବ ନା କଣ? ତା ତ ଯେମିତି ବେଲୁନ କହିଲି ନା, ବେଲୁନ ଯେମିତି ଫୁଲ ହେଇକି ରହିଛି, ଯାହାର ବିଷୟ ଅଭିଳାଷ ହୃଦୟ ଭିତରେ ରହି, ତା କଥା କେବଳ ଭଗବାନଙ୍କ ଶବ୍ଦରୋହ ତା କାନ ଭିତରେ, ତା କାନ ଭିତରେ ପଶିବନି। ସଂସାର ଲୋକ ଡାକୁନା, ସେ ତାକୁ ଯେତେ ଭଲ କଥା ହଉ ତାକୁ ଭଲ ଲାଗିବନି, ଏଇଟା କଣ ଏଟା ବିଷ ଭଳିଆ କି ଦିନମାନେ ଭଟର ଭଟର ହଉଥିବେ, ମୋ ପୁଅ ଏମିତି ହେଲା, ମୋ ଝିଅଟା ଏମିତି ହେଇଗଲା, ଗାଁରେ ଏମିତି ହେଉଛି, ଇଏ ଖାଇଗଲା, ସେ ନେଇଗଲା, ତାଙ୍କୁ ଭଲ ଲାଗିବ? ଶବ୍ଦବ୍ରହ୍ମ କେବେ ଭଲ ଲାଗିବନି, ଯାହାର ବିଷ ଅଭିଳାଷ ହଉଛି ତାର ଶବ୍ଦବ୍ରହ୍ମ ତା କାନ ଭିତରେ ପଶିବ, ସିଏ ଗୋଟେ ରହିଲା ପୁଣି। ତ ଭଗବାନ ଗୋଟେ ଜୀବକୁ ଉଦ୍ଧାର କରିବା ପାଇଁ କେତେ ଚେଷ୍ଟା କରୁଛନ୍ତି, ତାର କର୍ମଫଳଟା ଖଣ୍ଡନ ହବାର ସମୟ ଯେତେବେଳେ ଆସିବ, ଏମିତି ଯେ ତୁମେ ଭାବନି ସମସ୍ତେ ଭକ୍ତି ଯୋଗ ପଳେଇ ଆସିବେ, ଜୀବର କର୍ମଫଳର ଖଣ୍ଡନ ହବା ସମୟ ଯେତେବେଳେ ଆସେ ସେତେବେଳେ ସାଧୁ ସଙ୍ଗ ତାଙ୍କୁ ମିଳିବ, ପୁଣି ସୁକୃତି ସାର୍। ତ ଆଟଲିଷ୍ଟ ସେ ଆସିଗଲା ଏ ପଥକୁ, ମାନେ ଯାହା ହଉ ଲାଗିପାରେ ସମୟ, କିନ୍ତୁ ସେ ଯିବ, ସେ ଯେଉଁଦିନ ଭଗବାନ, କାରଣ କିଛି ଆରମ୍ଭ କଲେ ନା, ସେଦିନ ଭଗବାନ କହିଦେଲେ ସ୍ୱଳ୍ପମବଶ୍ୟ ଅପିଅଶ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା, ଇଏ ନଷ୍ଟ ହବନି। ଏଇ ଗୋଟେ ଦୃଷ୍ଟିରୁ ଏଇଟା ହଉଛି ସେଫେଷ୍ଟ, ନିଶ୍ଚିତ ସେ ଟ୍ରାକ୍ ପଳେଇ ଆଇଲା। ଯେମିତି ମୁଁ ସବୁବେଳେ ଉଦାହରଣ ଦିଏ, ରେଳ ଡବା କାରଖାନାରୁ ଯେତେବେଳେ ବଗି ଫଗି ବଗି ସବୁ ବଗି ବୁଝିପାରୁଛ, ଯୋଉ ଡବା ଗୁଡା, ଡବା ଗୁଡା କାମ ହେଇକି ଚକା ଲାଗିଗଲା, ଚକା ଲାଗି ରେଳ ଧାରଣା ଉପରକୁ ଉଠିଗଲା, ତାପରେ କୁଆଡେ ଯିବ? ସେ ଗଡ଼ିବ ହିଁ ଗଡ଼ିବ, ତାକୁ ଡିଲେ କରିକି ଆଉ ରେଲୱେ ଡିପାର୍ଟମେଣ୍ଟ ରଖିପାରିବ ନା, ରଖିବା ଲକ୍ଷ୍ୟ ମାନେ କଣ ହବ? ସେ ଗୋଟେ ଟ୍ରାକ୍ ଜାମ୍ କରିବ ନା, ତାକୁ ଗଡ଼େଇବେ, ଧାରଣା ଉପରେ ସେ ରହିଲା, ତାକୁ ଗଢ଼ିବାକୁ ପଡିବ। କେତେବେଳେ ଡିଲେ ହେଇପାରେ, ଏ ଯୋଉ କଣ ଅଛନ୍ତି ସବୁ ଷ୍ଟେସନ ମାଷ୍ଟର ସାଇନ୍ ଦେବେନି, ସେ ମେନ୍ ଷ୍ଟେସନ ଆସିବ, ଏଇଟା ପକେଇଦିଅ ତାକୁ, ଏଇଟା ଲୋକାଲଜି ତାକୁ ପକେଇଦିଅ, ଏକ୍ସପ୍ରେସ ଆସୁଛି ତାକୁ ଛାଡ଼ିଦିଅ, ଏଇଟା ସୁପରଫାଷ୍ଟ ଆଇଲା ତାକୁ ଛାଡ଼ିଦିଅ, ଏଇଭଳିଆ ଆଉ କଣ? ଯାହାର ଅଧିକା ସ୍ୱୀକୃତି ସେ କଣ ହେଲା? ସେ ବୁଲେଟ ଟ୍ରେନ, ବୁଲେଟ ଟ୍ରେନ ଗୋଟେ ହେଇଯିବି ଚାଇନା ଫାଇନା ବିଦେଶରେ, ମୁଁ ଯାଉଛି ବିଦେଶରେ ବୁଲେଟ ଟ୍ରେନରେ, ବିଦେଶରେ ଯୋଉ ବୁଲେଟ ବୁଲେଟ ତାର ଯେତେ, ସେ ଫ୍ରାନ୍ସରେ ବି ଯାଇଥିଲି, ସେଠି ବି ଯାଇଛି, ଯୋଉ ନେଦରଲ୍ୟାଣ୍ଡରେ ଯାଇଛି, ସେଠି କଣ ହେଇଥିବ? ତାଙ୍କର ରେଲୱେ ଧାରଣା କରେ କରେ ପୁରା ଜାଲି ଲଗା ହେଇଛି ସବୁ, ପୁରା କୌଣସି ଜୀବ ତାଙ୍କର ଏମିତି ବୁଲନ୍ତିନି, ଛେଳି କୁକୁର ଏମିତି ତାଙ୍କର ରାସ୍ତାଘାଟକୁ ବୁଲନ୍ତିନି, ଆମର ଯେମିତି ସବୁ ବୁଲୁଛନ୍ତି, ଗାଈ ଗୋରୁ ଏମିତି କେହି ନାହିଁ, ପୁଣି ବି ସେମାନେ ଏତେ କସସ୍, ସେ ସେ ଯୋଉ ବୁଲେଟ ଟ୍ରେନ୍ ଗୁଡ଼ା ଯୋଉ ଯୋଉ ଇଏରେ ଯାଉଛି, ମୁଁ ଦେଖିଛି ସେ ଗୋଟେ ସବୁ ଯେତେ ଦିଏ ଯେତେ ବାଟ ଯାଇଛି ପୁରା ସବୁ କରାଯାଇଛି ଜାଲି, ଏଇ ଯେଉଁ ଆମର ଯେମିତି ସବୁ ଜାଲି ତାଙ୍କର ତ ସବୁ ବହୁତ କଷ୍ଟଲି ଜାଲି, ସବୁ ସବୁ ଲୁହା ମରା ହେଇଛି, ସବୁ ଜାଲି ମରା ହେଇଛି। ତମର ଫ୍ଲାଇଟ୍ ଆଉ ତା ଭିତରେ କିଛି ଅନ୍ତର ନାହିଁ, ଫ୍ଲାଇଟ୍ ଫ୍ଲାଇଟ୍ ତ ଆହୁରି ପାଖ ପାଖ କିଏ ବସିବ ଗୋଟେ କିଛି ନଥିବ, ସେଇଟା ତ ବହୁତ ସୁନ୍ଦର, ପୁରା ଘର ଭଳିଆ, ପୁରା କମ୍ଫର୍ଟେବଲ, ପୁରା ସବୁ ସବୁ ସୁବିଧା ଅଛି ସେଠି। ଯେଉଁ ସେଠି ଟ୍ରେନ୍ରେ ବେଶୀ ପ୍ରିଫର କରନ୍ତି, ଫାଷ୍ଟ ଟ୍ରେନ୍ ଅଧିକା ବହୁତ ପଇସା, ସବୁ ତାକୁ କ'ଣ ଅଟକା ଅଟକି ଆଉ କିଛି ନାହିଁ, ତୁମକୁ ଆଉ କିଛି କହିବାକୁ ପଡ଼ିବ ନା, ଆମର ହୁଇସିଲ୍ ମରା ହବ, ଏଇ ଯେଉଁ ଲୋକାଲ୍ ଟ୍ରେନ୍ ହୁଇସିଲ୍ ମରା ହେଉଛି, ନହେଲେ ସୁପର ଫାଷ୍ଟ କି କ'ଣ ତୁମେ ଜାଣିପାରିବ କି ଏଇଟା ଆସିକି ପହଞ୍ଚିଲା ବୋଲି, ଆଜ୍ଞା ଏଇଟା ନ୍ୟୁ ଦିଲ୍ଲୀ କେଉଁ କେଉଁ ଷ୍ଟେସନ୍ ହେଲା କି ରେ, କେଉଁ ଷ୍ଟେସନ୍ ହେଲା କି ରେ ପଚାରୁଥିବେ, ନୂଆ ନୂଆ ଲୋକ ଯଦି ବସିଯାଇଛି ଟ୍ରେନ୍ରେ ସେ ପାଗଳା ହେଇଯିବ, କେଉଁଠି ଓହ୍ଲେଇବି ଏଇଟା ଚେନ୍ନାଇ ହେଲା ନା କ'ଣ ହେଲା ନା ଏଇଟା ହେଲା, ତାଙ୍କର ସେମିତି ନାହିଁ, ଫାଷ୍ଟ ଟ୍ରେନ୍ ଗୁଡ଼ାକ ସବୁ ଆନାଉନ୍ସ ହଉଥିବ, ପୁରା ଆନାଉନ୍ସ ହଉଥିବ, ସବୁ ବଗିରେ ପୁରା ସୁନ୍ଦର ଟିଟି ଥିବେ, ସବୁ ମାତାଜୀମାନେ ସବୁ ଥିବେ, ପୁରୁଷମାନେ ବି ଥିବେ, ଆସିବେ ଦେଖିବେ ତୁମ ଟିକେଟ୍ ଚେକିଂ କର, ତୁମେ ଆସିକି ଡାକିଦେବେ, ଏଣେ ଆନାଉନ୍ସ ହଉଥିବ ନେକ୍ସଟ ଷ୍ଟେସନ୍ ଏଇଟା, ଏଠୁ ଏତିକି ସମୟ ଲାଗିବ, ତୁମର ଆଉ କିଛି କହିବା ଦରକାର ନାହିଁ, ବସିଥିବ ସେମିତି, ଯେମିତି ଫ୍ଲାଇଟ୍ ମାନଙ୍କରେ ଲଗା ଯେମିତି ତାଙ୍କ ଚୋରି କରିବେନି, ଆମର ଯେମିତି ରଖିବୁ ତ କେହି ନେଇ ଟେକି ନେଇ ପଳେଇବେନି, ତାଙ୍କର ସେମିତି ତାଙ୍କର ସବୁ ସିସି ହେଇଛି, କହି କେହି କିଛି କରିବେନି, ତୁମେ ଟ୍ରେନ୍କୁ ଉଠିବ ମାନେ ସେଠି ଥୋଇଦେବ ତୁମ ଲଗେଜ୍, ତାର ସେଲ୍ଫ ହେଇକି ରହିଛି, ତୁମେ ଲଗେଜ୍ ରଖିଦେବ ପଳେଇ ଆସିବ, କିଛି ଆବଶ୍ୟକ ନାହିଁ, କେହି ଚୋରି କରି ତାଙ୍କର ସବୁଆଡ଼େ ସିସି ଲାଗିଛି, ସେଥିପାଇଁ କେହି ଚୋରି କରନ୍ତି। ସୁପରଫାଷ୍ଟ ଟ୍ରେନ୍ ଆସିଲେ କ'ଣ ହବ, ତାକୁ ଆଗେ ଛାଡ଼ ଦିଆ ହବ, ଇଣ୍ଡିଆରେ ଏଇଟା ତାଙ୍କର ତ ଟାଇମ୍ ଟାଇମ୍ ସବୁ ଜିନିଷ ମେଣ୍ଟେନ୍, ଆଜି ତାପରେ ଟିକେ ଏକ୍ସପ୍ରେସ୍ ଆସିଲା ସୁପରଫାଷ୍ଟକୁ, ଏକ୍ସପ୍ରେସ୍କୁ ପକେଇକି ସୁପରଫାଷ୍ଟକୁ ଛଡ଼ା ହବ, ତାପରେ ଏକ୍ସପ୍ରେସ୍କୁ ଛଡ଼ା ହବ କାହାକୁ ପକା ହବ, ଲୋକାଲକୁ, ତାପରେ ଲୋକାଲକୁ ଛଡ଼ା ହବ ମାଲବା ହେଇକି ପକା ହବ, ଏଇ ଯେମିତି ଚାରି ପ୍ରକାର ଟ୍ରେନ୍ ସେଇଭଳିଆ ଭକ୍ତ ବି ଆମେ ଆମେ ମାନେ ଛୁ ସେଇଭଳିଆ, କିଏ ମାଲବା ହେଇଛି, କିଏ ତାର ଲୋକାଲ ଟ୍ରେନ୍ ହେଇଛି, କିଏ ଏକ୍ସପ୍ରେସ୍ ହେଇଛି, କିଏ ସୁପରଫାଷ୍ଟ ହେଇଛି, ତୁମ ସ୍ୱୀକୃତି ହିସାବରେ, ତୁମର ସାଧନ ହିସାବରେ, ଗୁରୁ ବିଷ୍ଣୁ କୃପା ହିସାବରେ, ତୁମେ ସୁପରଫାଷ୍ଟ ଭଳିଆ ହେଲେ ତୁମକୁ ସିଧା ସିଧା ନେଇକି ଏ ଜନ୍ମରେ ପ୍ରେମ ପାଖରେ ପହଞ୍ଚିବ, ନା ଲୋକାଲ ଭଳିଆ କେଉଁଠି ଷ୍ଟେସନ ମାଟର ଅଟକ ଦେବା, ଏ ରହ ସାଇଡ଼ ପକେଇ ଦିଅ ପକେଇ ଦିଅ, ସେ ଆଇଲାଣ୍ଡ ଏକ୍ସପ୍ରେସ୍ ଯେମିତି କରୁଛନ୍ତି ସେଭଳିଆ ଅପରାଧ ଥିଲେ କ'ଣ ଥିଲେ ଏସବୁ ଏଇଭଳିଆ, କିନ୍ତୁ ରହିଲ ତୁମେ କେଉଁଠି ଟ୍ରାକ୍ରେ ରହିଲ, ଯିବ କୁଆଡ଼େ ଆଉ, ଯେଉଁଦିନ ହେଲେ ତ ଗଡ଼େଇବ ରେଲୱେ ଡିପାର୍ଟମେଣ୍ଟ, ଆଉ ଆଉ ତାକୁ ନହେଲେ ରହିଲେ ରହିଲା ମାନେ ଜାମ୍ ହବ, ଆଉ ତାକୁ କିଛି କାମରେ କରିବ, ଯେଉଁଟାକ ଲାଗୁନାହାନ୍ତି ଯେଉଁ ବଗି ଗୁଡ଼ା ଖରାପ ହେଇଯାଉଛି, କ'ଣ ଏକ୍ସପ୍ରେସ୍ ବଗି ଗୁଡ଼ା ଯେଉଁଟା ଖରାପ ହେଇଯାଉଛି, ସେ ବି ଗୁଡ଼ାକ ଆଣି ତ ଲୋକାଲ ଲଗେଇଦେଉଛି, ଲୋକାଲ ବଗି ଖରାପ ହେଇଗଲା, ସେ ଲୋକାଲ ବଗି ଗୁଡ଼ା ସବୁ କାଢ଼ି ନେଉଛନ୍ତି, ତାକୁ କଟାକଟି କରି ସେ ଲୁହା ଇଏ କରି ତାକୁ ଲଗେଇ ଦେଉଛନ୍ତି, କେଉଁଥିରେ ମାଲବାହି ଟ୍ରେନ୍ କରିଦେଉଛନ୍ତି, ସେ କରୁଥିବ ସେମିତି ଟ୍ରାକ୍କୁ ଚାଲିଲେ ଲାଭ, ଭକ୍ତିରେ ଏତିକି ହେଉଛି ଲାଭ, ନଷ୍ଟ କିଛି ନାହିଁ, କ୍ଷତି କିଛି ନାହିଁ, କିନ୍ତୁ ଏଇଟା କେଉଁ କଥା ଗୋଟେ କ'ଣ ଏଣେ ପଳେଇଲି ମନରେ ଖୁସି ହେଲା, ପୂର୍ବ ପଏଣ୍ଟ ଗୋଟେ କ'ଣ ଥିଲା, ଆତ୍ମା, ଆତ୍ମାକୁ କେମିତି ପରମ ବ୍ରହ୍ମ ଶବ୍ଦ ବ୍ରହ୍ମ ଆତ୍ମଚେତନାଟା ଜାଗ୍ରତ କରିବା ପାଇଁ ଭଗବାନ କ'ଣ କରୁଛନ୍ତି, ଶବ୍ଦ ବ୍ରହ୍ମ ରୂପ, ଶବ୍ଦ ବ୍ରହ୍ମଟା କ'ଣ ହେଉଛି, କର୍ଣ୍ଣରେ ଜୀବର କର୍ଣ୍ଣରେ ପଶୁନି, କେଉଁମାନଙ୍କ କର୍ଣ୍ଣରେ ପଶୁଛି, କେଉଁମାନଙ୍କର ସ୍ୱୀକୃତି କାହା କେତେ ପରସେଣ୍ଟ ପଶୁଛି, ଏଇ ଯେମିତି ଚାରିଟା ଟ୍ରେନ୍ ଶୁଣିଲ ନା ସେଇଭଳି ସ୍ୱୀକୃତି ହିସାବରେ ଶବ୍ଦ ବ୍ରହ୍ମ ତୁମ କାନରେ ପଶିବ, କେତେ କଥା ଭଲ ଲାଗିବନି, କାହାକୁ ସେଇଟା ଶୁଣିଲେ ଆନନ୍ଦ ଲାଗିବ, କାହା ହୃଦୟରେ ଭାବ ପ୍ରକାଶ ହବ, କେତେ ଜଣ ଶୁଣିବେ ସେଇ ଶବ୍ଦ ବ୍ରହ୍ମ, ସେ କଥାଟା ଶୁଣିବେ ଗୋଟେ ବଢ଼ିଆ କଥାଟା, ତ ଜ୍ଞାନଟା ଗୋଟେ କିଛି ଶିଖିଲି ମୁଁ, ତାକୁ ଜ୍ଞାନ ଲାଗିବ, ଯାହାର ଯାହାର ଅଧିକ ସ୍ୱୀକୃତି ସାଙ୍ଗେ ଧାରଣ କରିବ, ନା ଏଇଟା ମୋର କର୍ତ୍ତବ୍ୟ, ଏଇଟା ମୋର କରିବା ଉଚିତ, ମାଝିଠୁ ଏ ଜିନିଷଟା କରିବି, ଏମିତି ପ୍ରାର୍ଥନା କରିବି, ଯେଉଁ ଅତ୍ୟନ୍ତ ସ୍ୱୀକୃତିବାନ ସେମାନେ ପୁରା ଇମର୍ଜଡ୍ ହେଇଯାନ୍ତି, ଇମର୍ଜ ମାନେ ପୁରା ସେଥିରେ ଆବିଷ୍ଟ ହେଇଯାନ୍ତି, ଯେମିତି ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜ, ସେ ପୁରା କଥା ଶୁଣୁଥିଲେ ଶବ୍ଦ ବ୍ରହ୍ମରେ, ପୁରା ସ୍ନାନ କଲାବେଳେ ପୁରା ଭିତରେ ଲୀଳା ଭିତରେ ପ୍ରବେଶ କରିଯାଉଥିଲେ, ସାଙ୍ଗେ ସାଙ୍ଗେ ତୁମ ରସ ଲାଗୁଥିଲା, ଆନନ୍ଦ ଲାଗୁଥିଲା, କଥାଟା ବୁଝିପାରୁଛ କି, ସମାନ କଥା, ଯେମିତି ଗୋଟେ ଛୋଟ ଉଦାହରଣ ଦେଲେ ତୁମେ ବୁଝିପାରିବ, ମୋ ମନ ପଡ଼ୁଛି, ଯେମିତି ତୁମେ ଗୋଟେ ଗୋଟେ ଛୋଟ ପିଲାଟେ ଯାଉଛି, ତୋ ବାପା କିଏ କିରେ ପଚାରିବ, ମୋ ବାପା, ମୋ ବାପା ନା ଏୟା, ତୁମକୁ କେତେ କେମିତି ଲାଗୁଛି, ଖୁସି ଲାଗିଲା, ତୁମେ ଶୁଣିଦେଲ ଏଇଟା, ଆଚ୍ଛା ତାର ବାପା ଯେତେବେଳେ ତା ସାଙ୍ଗରେ କଥା ହବ, ପୁଅ ତୁ କ'ଣ କରୁଛୁ, କ'ଣ ଖାଇଛୁ, ସେ ତା ବାପାକୁ କୁଣ୍ଡେଇ ପକେଇବ, ତା ବାପାକୁ ଯୋଉ କଥାଟା କହିବ, ତା ବାପା ହୃଦୟରେ କୋଉ ରସଟା ଆସିବ, ତୁମକୁ ତୁମ ସାଙ୍ଗରେ ଯେତେବେଳେ କଥା କହିଲା, ତୁମ ହୃଦୟରେ ଯୋଉ ରସ ଆସିଲା ବା ତୁମକୁ ଯେତିକି ଆନନ୍ଦ ଲାଗିଲା, ତା ବାପାକୁ କେମିତି ଲାଗୁଥିବ, ତା ମା କେମିତି ଲାଗୁଥିବ, ସେ ସମାନ କଥା ସେ କହିବ, ସେ ସମାନ କଥା କହିବ, କିନ୍ତୁ ତା ମା ହୃଦୟରେ ଗୋଟେ ଗୋଟେ ଭାଇବ୍ରେସନ ତିଆରି ହେଉଥିବ, ସେ ଇମୋସନ ଗୋଟେ ରସ ସୃଷ୍ଟି ହେଉଥିବ, ମୋ କୋଉଟା ଏମିତିକା, ତା ସମ୍ବନ୍ଧ ରହିଛି ନା, ସୁକୃତିର ପ୍ରବଳ ଯାହା ରହିଥାଏ ତାର ଭଗବତ ଭଗବତ ସମ୍ବନ୍ଧ ଶୀଘ୍ର ହେଇଗଲା, ପ୍ରଭୁଙ୍କର ସହିତ ତା ସମ୍ବନ୍ଧଟା ଦୃଢ଼ ସମ୍ବନ୍ଧ ହେଇଯାଇଛି, ସେ ଯେତେବେଳେ ଶବ୍ଦର ମୋହ ପ୍ରବେଶ କରେ ତା ହୃଦୟ ଭିତରେ, ତା ହୃଦୟରେ ସମ୍ବନ୍ଧ ଜ୍ଞାନ ଅଭିଧେୟକୁ ଯିବ, ସମ୍ବନ୍ଧ ଜ୍ଞାନ ସାଙ୍ଗେ ସାଙ୍ଗେ ଅଭିଧେୟ ଭାବନା ସୃଷ୍ଟି କରିବ, ମୁଁ କେମିତି ଭଗବାନଙ୍କର ଭକ୍ତି କରିବି, ଏଇ ଶବ୍ଦବ୍ରହ୍ମ ହିଁ ସମ୍ବନ୍ଧ ଜ୍ଞାନ ସୃଷ୍ଟି କରିବେ, ଶବ୍ଦବ୍ରହ୍ମ ହିଁ ଅଭିଧେୟ, ଶବ୍ଦବ୍ରହ୍ମ ହିଁ ନାମ ପ୍ରଭୁ ଆଉ କ'ଣ, ଏ ଯେଉଁ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ, ଶବ୍ଦବ୍ରହ୍ମ ନା, ଇଏ ସମ୍ବନ୍ଧ ସୃଷ୍ଟି କରୁଛନ୍ତି ନା, ଇଏ ଅଭିଧେୟ ସୃଷ୍ଟି କରିବ, ଇଏ ପ୍ରେମ ସୃଷ୍ଟି, ସବୁ ଇଏ ପୁଣି ଇଏ ଏକାକି କରିପାରିବେନି, କାହିଁକି ଜୀବର କ'ଣ ଅଛି, ଜୀବର ଅଜ୍ଞାନତା ବହୁତ ରହିଛି ନା, ବହୁତ ଅଜ୍ଞାନତା ଆଉ ବହୁତ ଆସକ୍ତି, ବହୁତ ଅନର୍ଥ, ବହୁତ ଅପରାଧ, ସେ ଏଇଟା କିଛି ଜୀବର କର୍ଣ୍ଣରେ ପ୍ରବେଶ କରିବନି, ଶବ୍ଦବ୍ରହ୍ମ ଯେପର୍ଯ୍ୟନ୍ତ ଶବ୍ଦବ୍ରହ୍ମକୁ ପରମାତ୍ମାଙ୍କର ବିସ୍ତାର ସାଧୁ କୀର୍ତ୍ତନ ନ କରିଛି ଗୋଟେ ଜୀବ ବୁଝିପାରିବ ନାହିଁ, ସେ ଲୋକ କହୁଛନ୍ତି ଆଜ୍ଞା ମୁଁ ଗୀତା ପଢୁଛି କିଛି ବୁଝିପାରୁନି, ବୁଝିପାରୁନୁ କ'ଣ, ପେପର ପଢିକି ବୁଝିପାରୁଛୁ, ଉପନ୍ୟାସ ପଢିକି ବୁଝିପାରୁଛୁ, ସବୁ ଜିନିଷଟା ପଢିକି ବୁଝିପାରୁଛୁ, ଗୀତାଟା କିନ୍ତୁ ପଢିକି ବୁଝିପାରୁନୁ, ଏତେ ତ ଗୋଟେ କ'ଣ, ଏଇଟା ଗୋଟେ ଫିଲୋସଫର PhD ଇଞ୍ଜିନିୟର, ତୁମେ ଏତେ କଷ୍ଟ ପାଠ ପଢ଼ିଲ ସେଗୁଡ଼ା ବୁଝିପାରିଲ, ଗୀତାଟା ପୁଣି ଶ୍ଳୋକ ଲେଖା ହେଇଛି, ଅନୁବାଦ ଲେଖା ହେଇଛି, ବୁଝିପାରୁନୁ, ଦେଖ ତୁମେ ତୁମେ ଦବ ବଡ଼ ବଡ଼ ଇଞ୍ଜିନିୟର ଗୁଡ଼ାକ ଯୋଉଟାକୁ ସବୁ ବଡ଼ ବଡ଼ ସ୍କଲାର ସାଇଣ୍ଟିଷ୍ଟ, ତାଙ୍କୁ ସେମାନେ କି ତାଙ୍କ ମୁଣ୍ଡ ଗୁଡ଼ାକ ଗୋଟେ କ'ଣ ଗୋଟେ ଗୋଟେ କମ୍ପ୍ୟୁଟର 10-25 କମ୍ପ୍ୟୁଟର ବସିବ ତାଙ୍କ ମୁଣ୍ଡରେ, କ'ଣ ବୁଦ୍ଧି ଆସିବ ଗୁଡ଼ାକ, କୁଆଡ଼େ କୁଆଡ଼େ କ'ଣ କ'ଣ ପଢିକି କୁଆଡ଼େ କେତେ ସ୍କଲାର କେତେ ମୁଣ୍ଡ ରଖିଛନ୍ତି, ଗୀତା ଗୋଟେ ଧରିଦେବ ତା ମୁଣ୍ଡ ଖରାପ, ଶ୍ଳୋକ ନେ ଗାଇଥିବ ଇଂଲିଶ ପଢିଛନ୍ତି, ବୁଝୁଛୁ ବୁଝୁ କ'ଣ ଆଡ଼େ କ'ଣ ଈଶ୍ୱର କ'ଣ, କିରେ ତ ଏତେ ଜିନିଷ ବୁଝିପାରିଲୁ ସାଇନ୍ସରେ, ଏଇଟା କାଇଁ ବୁଝିପାରୁନୁ, ବୁଦ୍ଧି କରୁଛୁ କ'ଣ, ବୁଦ୍ଧିର କାମ ନାହିଁ, ଇଶୁ ଦିବ୍ୟ ଜିନିଷ ନା, ସେ ଭଗବାନ ଚିନ୍ତା କରୁଛି, ଶାସ୍ତ୍ର ଗୁରୁ ଆତ୍ମା ଭଗବାନ ଚିନ୍ତା କଲେ, ଗୋଟେ ଜୀବକୁ ସାହାଯ୍ୟ କରିବି ମାନେ କୃଷ୍ଣ କହିଲେ, ମୁଁ ତାକୁ ଜଣେଇବି ତାକୁ ମୁଁ ହଉଛି ତାର ବୋଲି ସମ୍ବନ୍ଧ ଜ୍ଞାନ ପାଇଁ, ଶାସ୍ତ୍ର ଶାସ୍ତ୍ର ପୁଣି କୀର୍ତ୍ତନ କରିବେ କିଏ ଗୁରୁ, ସେ ବୁଝେଇବେ, ବୁଝେଇ ମାନେ ଜ୍ଞାନ ଦ୍ୱାରା ନୁହେଁ, ଭଗବତ ସମ୍ବନ୍ଧ ତାଙ୍କର ଥିବ, ସମ୍ବନ୍ଧ ଜ୍ଞାନଟା ଭଗବାନ ତାକୁ ଦେଇଥିବେ, ସେ ସ୍ପୂରଣ କରିବେ, ଭଗବାନ ଭଗବାନ ସ୍ପୂରଣ ନ କଲେ ଗୋଟେ ଜୀବକୁ ଶବ୍ଦବ୍ରହ୍ମ କ'ଣ ଜାଣିହେବ, ତୁମେ ସେ ଶ୍ଳୋକ ଆଉ ଅର୍ଥ ଖାଲି ବୁଝିବ, ତାର ଭାବଟାକୁ ଧରିହବନି, ସେ ବୁଝାନ୍ତି, ସେ ବୁଝେଇଲେ କ'ଣ, ସେ ତାଙ୍କ ଜ୍ଞାନ ଦ୍ୱାରା ବୁଝିଲେ ଏଇଟା କ'ଣ ଶବ୍ଦବ୍ରହ୍ମ ହବ ନା କ'ଣ, ତାଙ୍କର ଶରଣାଗତି ନଥିଲେ କ'ଣ ଶବ୍ଦବ୍ରହ୍ମ ହବ ନା କ'ଣ, ତାଙ୍କୁ ଶରଣ କାହା ଶରଣ ନେବାକୁ ପଡ଼ିବ, ଶରଣାଗତି କୃଷ୍ଣଙ୍କର ଶରଣାଗତି ହେବାକୁ ପଡ଼ିବ, ଶାସ୍ତ୍ରଙ୍କର ଶରଣାଗତି ହେବାକୁ ପଡ଼ିବ, ଗୁରୁଙ୍କର ଶରଣାଗତି ହେବାକୁ ପଡ଼ିବ, ଆଉ ନିଜର ଶରଣାଗତି ସମ୍ପୂର୍ଣ୍ଣ କୃଷ୍ଣଙ୍କ ଚରଣ ରହିଲେ ପୁଣି ଶବ୍ଦବ୍ରହ୍ମ ତାଙ୍କ ପାଖକୁ ଆସିବ, ସିଏ କ'ଣ କରିବେ, ସେ ଶବ୍ଦବ୍ରହ୍ମର ବାହକ ହେଲେ, ସେ ବାହକ ସୂତ୍ର, ସିଏ କ'ଣ କରିବେ ନା, ସେ କୀର୍ତ୍ତନ କରିବେ, କ'ଣ କୀର୍ତ୍ତନ କରିବେ, ଗୁରୁ ପରମ୍ପରାରେ ଯେଉଁ ଶବ୍ଦବ୍ରହ୍ମ ଆସୁଛି ଯାହା ଶାସ୍ତ୍ରରେ ଅଛି ସେଇଟାକୁ ସେ କୀର୍ତ୍ତନ କରିବେ, ସେଇଟା ଜୀବର ହୃଦୟ ଭିତରେ ପ୍ରବେଶ କରିବ, ପ୍ରବେଶ କଲା ପରେ ଯେଉଁ ଯେମିତି କହିଲେ ନା ରେଲୱେ ଗାଡ଼ି ଯେମିତି ମାଲବାହୀବାଲା କିଏ ଅଛି, ଆମର ଲୋକାଲ ଅଛି, ଆମର ଏକ୍ସପ୍ରେସ ଅଛି, ସୁପରଫାଷ୍ଟ ଅଛି, ବୁଲେଟ୍ ଟ୍ରେନ୍ ଅଛି, ସେ ଯେମିତିକା ସେଇଭଳିଆ ଏଇ 4-5 ପ୍ରକାର କାଟାଗୋରୀ ଆମେ ସବୁ ଯିବ ଅଛି, ସେ ଶବ୍ଦ କାହା କାନରେ ଯେତିକି ପଶିକି ତାକୁ ଟିକେ ତାର ସ୍ୱୀକୃତି ହିସାବରେ, ତାର ସମରଣାଙ୍ଗତି ହିସାବରେ, ସରଳତା ହିସାବରେ ସେତିକି ତାର ବଢିବ, ସେଇଟା କେବଳ ଗୋଟେ ଜୀବର ଏ ଯେମିତି କହୁଥିଲେ ନା ଡୋର ଡୋରଟାକୁ ପିଟା ହଉଛି ବାରମ୍ବାର ବାରମ୍ବାର ବାରମ୍ବାର, ଯାହାର ସ୍ୱୀକୃତି ନାହିଁ ସେ ଆସିଲା ବସିଲା ଶୁଣି ଦେଇ ପଳେଇବ, ତାର ଜାଣିଲା କିଛି ଶୁଣିଗଲା, ତତ୍ତ୍ୱରେ ତାର ସ୍ୱୀକୃତି କିଛି ଏଥିରେ ଲାଭ ହଉଛି, ଶବ୍ଦର ମନା ସେ ଶୁଣିଲା ନା କିଛି 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 ପଶିଲା କିଛି କିଛି ପଶିଲା, ତାପରେ ତାର ମନ ଦିନେ ଏଣେ ସଂସାର ସଂସାର ତାପ ସଂସାର ବିଷୟ ନେଳ ସେଣେ କଷ୍ଟ ପାଇକି ଏଣେ 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 ଏ କଥା ଶୁଣୁଛି ସେଣେ ସଂସାର ସଂସାର ମନଟା କ'ଣ ଗୋଟେ ଓଡ଼ିଆରେ ଗୋଟେ ନାହିଁ ଗୋଟେ ବେହିଆ ବେହିଆ କ'ଣ ବୁଝିପାରୁଛୁ କି ନାହିଁ, ତ ବାରମ୍ବାର କହିଲା ପରେ ସେ କାମଟା କରେ, ଅଲାଜୁକ ଶବ୍ଦ ସବୁ ଗାଁ ଗାଳି ଲୋକ ହେଲା, ଅଲାଜୁକଟା କି ନା ବେହିଆ ପିଲାଟା କି, ତୁ ଏମିତି କ'ଣ ତୋତେ ବାରବାର ମନା କରୁଛୁ କରୁଛୁ କ'ଣ, ଅଲାଜୁକ କୁହାଯାଏ ମନଟା ସେଠି ଗୋଟେ ଅଲାଜୁକ, ତାକୁ କେତେ ସଂସାର ଦୁଃଖ ପାଇଲାଣି, କେତେ କ'ଣ କଲାଣି, ପୁଣି 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 ବେହାମି କରିବ, ପୁଣି ଅଲାଜୁକା କରିକି ସେଇ ପୁଅ ମାରୁଥିବ, ସେଇ ସ୍ତ୍ରୀ କ'ଣ କହୁଥିବ, ଏ ସାର୍ କାହିଁକି ରହିବିନି ଘରେ ଛାଡ଼ିକି ପଳେଇଯିବି, ପୁଣି ସେ ଆସିକି କହିଦେବ ଗାଁ ମୋର ଭୁଲ ହେଇଗଲା ସରିଲା ଆଉ କ'ଣ, ଏ ତୁ ଜାଣିପାରିଲୁ ତୁ ତତେ ଏତେ କଷ୍ଟ ପାଇଲୁଣୁ ତୁ ବୁଝିପାରୁନୁ ସେ ତୋର କିଏ, ସେ ଅଲାଜୁକ ତାର କିଛି ନାହିଁ, ଯେତେବେଳେ ତାର ଏଇ ସଂସାର ଚକ୍ରର ଅବସାନ ସମୟ ଆସିବ ହେଣେ ସଂସାର ତାପଟା ପାଉଥିବ ଏଇ ସମୟରେ ସାଧୁ ଆସି ତାଙ୍କୁ କବାଟ ବାଡ଼େ, ସେ ତାର ଆସିବ, ତାର ସୁକୃତ ଥିଲେ ସେ ଆସିବ ପ୍ରଶ୍ନ ପଚାରିବ, ସେଥିପାଇଁ ଆରମ୍ଭ ହେଲା କୋଉଠୁ ଅଥ ତ ବ୍ରହ୍ମ ଜିଜ୍ଞାସା, କ'ଣ ଏ ଅର୍ଥଟା କ'ଣ, ଏ କୋଉଠି କ'ଣ ବ୍ରହ୍ମ ଜିଜ୍ଞାସା କିଏ କାହିଁ ମୁଁ ହଉଛି ବ୍ରହ୍ମ କ'ଣ, ଅଥ ଆରମ୍ଭ ହେଲା ସେ ବ୍ରହ୍ମ ଜିଜ୍ଞାସା କରିବ ସଂସାର କ'ଣ ମୁଁ କିଏ କାହିଁକି ଦୁଃଖ ପାଉଛି କେମିତି ସଂସାର ନିବୃତ୍ତି ପାଇବି କ'ଣ ଏ ଜୀବନଟା କ'ଣ ମିଳିଛି କେବଳ ଏବେ ଦୁଃଖ ଭୋଗିବା ପାଇଁ ଶତ୍ରୁତା ମିତ୍ରତା ପାଇଁ ମାନ ସମ୍ମାନ ପାଇଁ, ମରିଗଲା ପରେ ମୁଁ କୁଆଡ଼େ ଯିବି, କାହିଁକି ସଂସାର ଏତେ ପ୍ରକାର ଦୁଃଖ ମିଳୁଛି, ଏହାକୁ ବ୍ରହ୍ମ ଜିଜ୍ଞାସା କୁହାଯାଏ, ଶବ୍ଦ ବ୍ରହ୍ମ ବିନା କେବେ ବ୍ରହ୍ମ ଜିଜ୍ଞାସାର ଉଦୟ ହବନି, କେବେ ହବନି, ତା ମନ ଭିତରେ ଆସିବନି, ଏଇ ଶବ୍ଦ ବ୍ରହ୍ମ ସବୁ ପ୍ରବେଶ କରିବ, ତାପରେ ତା ଏଇ ଶବ୍ଦ ବ୍ରହ୍ମ ପ୍ରବେଶ କଲା ପରେ ମହାନ୍ତ ଗୁରୁ ସାଧୁ ଆଚାର୍ଯ୍ୟମାନଙ୍କର ବାହକ ସୂତ୍ରରେ ଯେତେବେଳେ ଏ ଶବ୍ଦ ବ୍ରହ୍ମାସି ଗୋଟେ ଜୀବର କର୍ଣ୍ଣ ଭିତରେ ପ୍ରବେଶ କରେ, ତାର ମନର ଯେମିତି ଗୋଟେ କୁହାଯାଏ ନା, ଗୋଟେ ଲୋକ ଖାଇଛି କ'ଣ କହିଲ ବିଷ ଖାଇଛି, ତା ବିଷଟା ଯେତେବେଳେ ଖାଇଛି ତାକୁ ପ୍ରଥମେ କ'ଣ କରିବାକୁ ପଡ଼େ, ତାକୁ ଯେଉଁ ଇଞ୍ଜେକ୍ସନ୍ ଦେବାକୁ ପଡ଼େ, ତାକୁ ଟକ୍ସିନ୍ ନା କ'ଣ ଗୋଟେ କହୁଛନ୍ତି, ବର୍ତ୍ତମାନ ଦେବାକୁ ପଡ଼େ ଯେଉଁ ସେ ବିଷଟାକୁ ଆଗେ କ'ଣ କରିବାକୁ ପଡ଼େ, ବାହାର କରିବାକୁ ପଡ଼େ, ବିଷଟାକୁ ବାହାର କରିବାକୁ ପଡ଼ିବ, ବିଷ ନ ବାହାରିଲେ କ'ଣ ସେ ଲୋକ ଭଲ ହବ, ତାକୁ ଯାହା ଦେହରେ ବିଷଟା କୁହନ୍ତି ବିଷ ଚରିଗଲା, ତାକୁ କ'ଣ କରିବାକୁ ପଡ଼ିବ, ବିଷଟାକୁ ବାହାର କରିବାକୁ ପଡ଼ିବ, ସେଭଳିଆ ଏଇ ଯେଉଁ ମନ, ମନରେ ଯେତେ ବିଷୟ ଆସକ୍ତି ଗୁଡ଼ା ରହିଛି ମନରେ ସବୁଠୁ ବଡ଼ ମନ କାହିଁକି ସ୍ପିରିଚୁଆଲ ସାଇଡ଼କି ଯାଉନି ବା ପ୍ରୋଗ୍ରେସ୍ କରୁନି, ତାର ଗୋଟେ କିଛି ଡିମାଣ୍ଡ ରହିଛି, ତାର ଗୋଟେ କିଛି ଆଟାଚମେଣ୍ଟ ଆସକ୍ତି ରହିଛି, ସେ ଗୋଟେ ଭଲ ପାଉଛି କିଛି ଜିନିଷକୁ, ତୁ ତାକୁ 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 ମନ ଗୋଟେ ଯେମିତି ଗୋଟେ ରସିକିଆ କୁହନ୍ତିନି କି, କୁହନ୍ତି ଲୋକ ଏଇଟା ଭାରି ରସିକିଆଟା ଅଛି ଆଉ, ସେ ରସିକିଆ ଗୋଟେ ଗୋଟେ ପାନିଆ ରଖିଦିଏ ପଛକଡ ପକେଟରେ, ଏସବୁ ସାଇକେଲ ଚଲେଇକି ଯାଆନ୍ତି, ଗୋଟେ କୁହନ୍ତି ଏଇଟା କ'ଣ ଫଟା ରସିକିଆ, ମୁଁ ସବୁ ଛୁଆଟେ ବେଳେ ଦେଖିଛି ସବୁ ବେଳେ ପ୍ୟାଣ୍ଟ ପିନ୍ଧିକି କିରେ, ସେ ଧାନ ରୋଇ ରୋଇକି ଆସିବେ, ଧାନ ରୋଇ ରୋଇକି ହେଣ ଆସିବେ ବିଲରୁ, ଆସି ତେଲ ଟିକେ ଗୋଡ଼ରେ ମାରିଦେବେ ମୁଣ୍ଡ ମାରିଦେବେ, ତାକୁ ଏମିତି ଛାଡ଼ିଦେବେ, ସେ ଝିଲିପି ଚୁଳ ରଖୁଥିଲେ, ଝିଲିପି ଚୁଳ ଦେଖିଛ ନା ନାହିଁ, ଏମିତି କାଟିକି ଏମିତି ସବୁ ପଛରେ ଝିଲିପି ଚୁଳ କୁହନ୍ତି, ଜିଲାପି ଯେମିତି ନାହିଁ କି ସେମିତି ଚୁଳ ସବୁ ଏମିତି ମୋଡ଼ିକି ବାସ୍, ଗୋଟେ ସାଇକେଲ ଧରିକି ବାସ୍, ଏଇଟା ଗୋଟେ ଗାଁ ଲୋକ କହିବେ ଫଟା ରସିକିଆ ବାହାରିଗଲା ଆଉ, ବିଲରୁ ଖଟି ଖଟି ଆସି ତେଲ ମାରିଦେବେ ବଜାରରୁ ଚାଲିବେ ଗୋଟେ ସାଇକେଲ ଧରିକି, ଆଉ ଏ ପକେଟରେ ଗୋଟେ ପନିଆଟେ ରଖିଦେଇଥିବ, ସେ ପନିଆ ତାର ଦେଖାହଉଥିବ କେତେବେଳେ ସାଇକେଲ ଗଳି ପଡ଼ୁଥିବ, ସେ ଯେମିତିକା ମନଟା, ସେ ମନଟା ଗୋଟେ ସେଭଳିଆ କେତେ ଦୁଃଖ ପାଉଛି, କିନ୍ତୁ ଗୋଟେ ରସିକିଆ କେତେ ଦୁଃଖ ପାଉଛି, ଗୋଟେ କୋଉଟା ଚାଲିଲେ ବୁଲି ଆସିବ, ଏ ମା ଆମେରିକା ଯାଇଥିଲି, ଇରେ ତୁ ମରୁଛୁ କେତେ କଷ୍ଟ ପାଇଲୁଣୁ, ଏ ମୁଁ ଏମିତି ଏଠି ଚାଲିଥିଲି, ଏ ଆମ ଖାଇଛି, ଏ ଆମ କରିଛି, ଏଇଟା ଗୋଟେ ଫଟା ରସିକିଆ, ତ ତାକୁ କ'ଣ ହବ, ଇଏ ଏଣେ ସଂସାର ମାଡ଼ ଖାଉଛି, ତାର ସମୟ ଆସିକି ପହଞ୍ଚିଗଲାଣି, ଏଣେ ଶବ୍ଦ ରମଟା ପ୍ରବେଶ କଲା, ତା ସୁକୃତି ଆସିଲାଣି ଜଗତରୁ ବିଦାୟ ନବ, ତାକୁ ଟିକେ ଏଇ ବ୍ରହ୍ମ ଜିଜ୍ଞାସାର ଉଦୟ ହବ, ସେଣେ ସଂସାର ତାପଟା ଏବେ ତାକୁ କଷ୍ଟ ଲାଗିବ, ବୁଝିବ କାହିଁକି ମୋର ଦୁଃଖ ଆସିଲା, ମୁଁ କ'ଣ, ମୁଁ କାହିଁକି ଏତେ କଷ୍ଟ ପାଉଛି, ସେଟା ତାର ଉଦୟ ହବ ବ୍ରହ୍ମ ଜିଜ୍ଞାସା, କିନ୍ତୁ ସେ ରସିକିଆ ତାକୁ ରସ ଦରକାର, ତାକୁ ତୁମେ ରସ ନ ଦେଇପାରିଲ ଆଉ ଭକ୍ତିରେ ସେ ଆଉଛି ନା କ'ଣ, ଭକ୍ତିରେ ତୁମେ ତାକୁ ହାର୍ଟ ଟେଷ୍ଟ ନ ଦେଇପାରିବ ସେ ପୁଣି ପଳେଇବ ତାର ତା ଆଡ଼କୁ, ତାକୁ ତାକୁ ଟେଷ୍ଟ ଦରକାର, ତାକୁ ତୁମେ ଗୋଟେ ଗୋଟେ ଜାଗାରେ ସବୁବେଳେ ମଜେଇକି ରଖିବାକୁ ପଡ଼ିବ, ମନର କାମଟା ସେ କାରଣ ସବୁ ଇନ୍ଦ୍ରିୟକୁ ନେଇକି ଚାଲୁଛି ନା, ସେ ସବୁ ଇନ୍ଦ୍ରିୟକୁ ଫିଡ଼ଅପ୍ କରିବ ପୋଷଣ କରିବ, ତେଣୁ ଏଇ ଶବ୍ଦ ବ୍ରହ୍ମ ଯେତେବେଳେ ସେ ଶୁଣିବ ବାରମ୍ବାର ଏଣେ ସଂସାର ତାପଟା ପାଇଥିବ, ଏ ଶବ୍ଦର ଆମେ ଶୁଣିବା ଦ୍ୱାରା ତାର ଯାହା କୁହନ୍ତି ଆଗରୁ ଯୋଉ ଅହମ୍ ଭାବରେ ସେ ସବୁ ପୁରା ବିଷୟ ଆସକ୍ତିଟା ଆସକ୍ତିଟାକୁ ରଖିଛି ନା, ପ୍ରଚୁର ଆସକ୍ତି ରଖିଛି ସଂସାର ଆସକ୍ତି ମନ ଭିତରେ ଆସକ୍ତିଟା ରହିଛି ବୋଲି ଭଗବାନ କଥାଟା ପ୍ରବେଶ କରୁନି। ସେଥିପାଇଁ ଶବ୍ଦ ବ୍ରହ୍ମର ପ୍ରଥମ ଯୋଉ ଦେଖିବ ଯେ ତୁମେ ଭାଗବତ ପଢ଼, ଯେତେ ଆଚାର୍ଯ୍ୟଙ୍କର ବାଣୀ ଶୁଣ, ଆଗେ କ'ଣ କୁହାଯାଏ, ଆଗେ ଯେତେବେଳେ ଆଚାର୍ଯ୍ୟମାନେ ହରିକଥା କୀର୍ତ୍ତନ କରିବେ ଆଗେ ବୈରାଗ୍ୟ କଥାଟା କହିବେ। ଯେତେବେଳେ ବାହାରକୁ ଯାଇଯିବ କ'ଣ କୁହାଯିବ ସବୁ ଲୋକମାନଙ୍କୁ, ସଂସାର କିଭଳି ଦୁଃଖ, କିଭଳି ସଂସାର ଚାଲିଛି, କ'ଣ ଚାଲିଛି, ଯେଉଁମାନଙ୍କର ସୁକୃତି ଥିବ ତାଙ୍କର ସଂସାର ହବା ସଂସାରରୁ କ୍ଷୟ ହବା ବେଳେ ଚାଲି ଆସିବ, ସେ କ'ଣ ଶୁଣିବେ, ସିଏ ଆଣେ ସଂସାରରୁ କଷ୍ଟ ପାଇକି ରହିଛନ୍ତି। ଏଇ ଯୋଉ ଶବ୍ଦ ବ୍ରହ୍ମ ଆଚାର୍ଯ୍ୟମାନଙ୍କର ମୁଖରୁ ଯୋଉ ବୈରାଗ୍ୟର ବାଣୀ ବାହାରିବ ସେଇଟା ତାକୁ ହୃଦୟ ଭିତରେ ପ୍ରବେଶ କରେ, ସତ କଥା ଆଉ ଏ ସଂସାରଟା ଏତିକି କଷ୍ଟ, ଆଉ ଏ ବାବା ଯାହା କହୁଛୁ ସତ, ଆଉ ଭାଗବତର ଏଇଟା ଏ ଭାଗବତର ଅଛି ଆଉ ତାର ଆରମ୍ଭ। ଆଗେ ତୁମେ ଯାଇ କହିବ ମୁଁ କ୍ରିଷ୍ଣ ଲୀଳା କହିବି, ତା ମୁଣ୍ଡ ଜଳୁଛି ଏଣେ ସଂସାର, ତାର ତା ମୁଣ୍ଡରେ ଚିନ୍ତା ମୁଁ ବାହାହେଲି କାହିଁକି ମୋ ସ୍ତ୍ରୀ ମୋତେ ଭଲ ପାଉନି, ମୋ ପୁଅ କାହିଁକି ପାଠ ପଢ଼ୁନି, ତା ମୁଣ୍ଡରେ ଏଇଟା ଅଛି, ସିଏ ଆଣେ ଦୁଃଖ ପାଇକି ମରୁଛି, ତୁମେ ଯାଇ ହେଠି କ୍ରିଷ୍ଣ ଲୀଳା କହିବ ରାମଲୀଳା କହିବ, ତା ମୁଣ୍ଡ କିଛି କାମ କରୁନି, ସେ କାଲି ବସିକି ଯାଉଥିବ କ'ଣ ଇଏ ମୁଁ ଶୁଣିଲି ଯେ କୋଉ ଭଗବାନ ଥିଲେ, ମୁଁ ତ ମରୁଛି, ଏ ଠାକୁର ଆରାମ ଆରାମ ଡାକୁଛି ମୋର କାହିଁ କିଛି ଫଳ ମିଳୁନି, ମୁଁ କୃଷ୍ଣ ଡାକୁଛି କିଛି ଫଳ ମିଳୁନି, ତାର ତାଙ୍କୁ କ'ଣ କହିବ ପୁରା ଆଗେ ବୈରାଗ୍ୟ। ସେଥିପାଇଁ ସେ ଭଜନଟା ଦେଖୁ ନା, ଏ ଭଜନ ହୁରେ ମନ ଶ୍ରୀନନ୍ଦନ, ସେ କ'ଣ ସବୁ ଶୀତ ଆତବ ବାତ ବୃଷଣ କି ଭକ୍ତଟାକୁ ଲେଖିଲେନି, କିସର ସଂସାର ଏଇ ଛାୟା ବା ତା ଆରମ୍ଭଟା କ'ଣ, ତୁମେ ସର୍ବେଶ୍ୱର ସର୍ବ୍ରଜନ, ସେଇଟା ନା 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 ସେଇଟା ଦୁର୍ଲଭ ମାନବ ଜନ୍ମ ଲଭ୍ୟା ସଂସାରେ ହରି ହରି ବିଫଲ ଜନ୍ମ ଗୁଆଇଲୁ, କାହିଁକି ଆଚାର୍ଯ୍ୟମାନେ ଲେଖିଲେ, କାହିଁକି ଲେଖିଲେ, ସଂସାର ଦୁଃଖମୟ, ଆମକୁ ଆମକୁ ଏହା ଦରକାର ନା, ଆମର ଆଉ ଜାଣିବା ଦରକାର, ଆମେ ଜାଣିଦେଲୁ ସଂସାର ଲୋକ କହିବାକୁ ପଡ଼ିବ, ସେଇଟା ଶବ୍ଦ ରମ ସେ ଯଦି ଲେଖିଛନ୍ତି ହରି ହରି ବିଫଳ ଜନ୍ମ ଗୁଆଇଲୁ, ଆଉ ଆରଟା କ'ଣ ଦୁର୍ଲଭ ମାନବ ଜନ୍ମ ଲଭ୍ୟା ସଂସାରେ, ଯେ ସବୁ ଯେଉଁ ପଦ ଗୁଡ଼ା ସବୁ ରଚନା କରିଛନ୍ତି କେଉଁଥିପାଇଁ ରଚନା କରିଛନ୍ତି, ଏ ଶବ୍ଦ ବ୍ରହ୍ମର ଆବିର୍ଭାବ ହେଇଛନ୍ତି, ଏଇଟା ଗୋଟେ ଜୀବ ହୃଦୟ ଯେତେବେଳେ ପ୍ରବେଶ କରିବ ସାଙ୍ଗେ ସାଙ୍ଗେ ତାର ସୁକୃତିଟା ଏଣେ କ୍ଷୟ କର୍ମଫଳ କ୍ଷୟ ହେବାର ସମୟ ଚାଲିଲାଣି ନା, ତା ହୃଦୟରେ ବୈରାଗ୍ୟ ଆସିବ, ବୈରାଗ୍ୟଟା ଆସିଲା ମାନେ କ'ଣ ହବ, ବୈରାଗ୍ୟ ଯେତେବେଳେ ଆସିଲା ବୈରାଗ୍ୟଟା ଆତ୍ମାକୁ ସପୋର୍ଟ କରିବ, ମନ ଧୀରେ ଧୀରେ ଦୁର୍ବଳ ହବ, ମନ ଆଉ ପାରିବନି, ସେ ବୈରାଗ୍ୟ ଯେତେବେଳେ ବୈରାଗ୍ୟ ବଳଟା ଯେତେ ବଢ଼ିଲା ମନ ସେତେ ଦୁର୍ବଳ ହେଲା, କିନ୍ତୁ ତୁମେ ଖାଲି ବୈରାଗ୍ୟ ଦ୍ୱାରା ମନକୁ ଦୁର୍ବଳ କରିଦେଲେ, ମନ ହଉଛି ରସିକିଆ, ମୁଁ କହୁଥିଲି ନା ସେ ଫଟା ରସିକିଆ, ତୁମେ ତାଙ୍କୁ ସେମିତି ରଖିପାରିବନି, ଏ ଯୋଗୀମାନେ କ'ଣ କରନ୍ତି, ସେଥିପାଇଁ ପୂର୍ବତ କ'ଣ କରନ୍ତି ଶୁଷ୍କ ବୈରାଗ୍ୟ, ସେ କେବଳ ବୈରାଗ୍ୟ କଥା, ସଂସାର ହଉଛି ମାୟା, ଏଇଟା ମାୟା, ଏଠି କିଛି ଆବଶ୍ୟକ ନାହିଁ, ଏଇଟା ସବୁ ସ୍ତ୍ରୀ ମାୟା, ପୁତ୍ର ମାୟା, କନ୍ୟା ମାୟା, ସବୁ ମାୟା, ଧନ ମାୟା, ସବୁ ମାୟା, ସେ ସବୁ ମାୟା ମାୟା କହିଲ ମନଟା ଗୋଟେ ବା ରସର ଜିନିଷ, ତାକୁ ରସ ଦରକାର, ତୁମେ ତ ସବୁ ନୋ 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 କହିକି ନା 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 ନେତି ନେତି ବୋଲି କହିକି ତୁମେ ପୁରା ସବୁ ବନ୍ଦ କରିଦେଉଛ, ତ ସେ କ'ଣ ହଉଛି ପୁରା ଏଗ୍ରେସିଭ ହେଇକି ରହିଛି, କାରଣ ସେ ଦେଖୁଛି ଶୁଷ୍କ ବୈରାଗ୍ୟ ଦ୍ୱାରା ଆତ୍ମା ତାର କିଛି ଷ୍ଟ୍ରଙ୍ଗ ହେଇଗଲା, ମନକୁ କିଛି ମିଳିଲାନି, ସିଏ କ'ଣ କରିବ, ସେ କରିବ କ'ଣ, ତୁମେ ତାକୁ ପ୍ରଥମ 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 ପ୍ରଥମେ ଯେତେବେଳେ ତାକୁ ବୈରାଗ୍ୟ କଥା କହି 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 ତୁମେ ତାକୁ ରଖିଦେଲ, କିନ୍ତୁ ମନ ଫ୍ୟୁରିୟସ୍ ହେଇକି ରହିଛି, ଭୟଙ୍କର ହେଇକି ରହିଛି, ସେ ଯୋଗୀ ଜ୍ଞାନୀ ବହୁତ ଦିନ ଗଲା ପରେ ପତନ ହେଇଯାଏ, ବହୁତ ଦିନ ଗଲା ପରେ ପତନ ହେଇଯିବେ, ତାଙ୍କର କାଇଁ ରସ ନାହିଁ ନା, ତାଙ୍କର ହୃଦୟ ରସ ନାହିଁ ନା, ମନକୁ ରସ ଦରକାର, ଧର ଏ ପ୍ରଥମ ଯୋଉ ଆଚାର୍ଯ୍ୟମାନେ ସବୁ ବୈରାଗ୍ୟର କଥା କୁହନ୍ତି, ଏଇଟା କ'ଣ କ'ଣ କରାଯାଏ, ବୈରାଗ୍ୟ ଦ୍ୱାରା ମନକୁ ରହିଲା, ଆତ୍ମାର ଆତ୍ମାକୁ କିଛି ସପୋର୍ଟ ମିଳିଲା, ମନ ଦବିଲା, ମନ ଖାଲି ଦବିଲା ହବନି, ମନର ଦରକାର କ'ଣ ରସ, ମନକୁ ରସ ଦରକାର, ମନକୁ ପୁଣି ଆନନ୍ଦ କିଏ ଦେବ, କାରଣ ଆଚାର୍ଯ୍ୟମାନେ କେବଳ ଯେ ବୈରାଗ୍ୟର କଥା କହିବେ ତା ନୁହେଁ, ଖାଲି କଥା କଲେ ବିଗ୍ରହ କାହିଁକି ରଖିଲେ, କୀର୍ତ୍ତନ କାହିଁକି ରହିଲା, ଭକ୍ତ ସଂଘ କାହିଁକି ରହିଲା, ପ୍ରସାଦ କାହିଁକି ରହିଲା, ବିଭିନ୍ନ ଉତ୍ସବ କାହିଁକି ରହିଲା, ଅନୁଷ୍ଠାନ କାହିଁକି ରହିଲା, ନୃତ୍ୟବାଦ୍ୟ କାହିଁକି ରହିଲା, ସେଣେ ଫିଲୋସଫି ଦର୍ଶନଟା ପ୍ରଥମେ ପ୍ରାଥମିକ ଦର୍ଶନ ଗୁଡ଼ାକ ସମ୍ବନ୍ଧ ଜ୍ଞାନରେ କ'ଣ ରହିଲା? ସେ ବୈରାଗ୍ୟପୂର୍ଣ୍ଣ କଥା, କାରଣ ବୈରାଗ୍ୟ ନହେଲେ ଜଣେ ଭକ୍ତି ମନ୍ଦିରକୁ ପଶିପାରିବେନି। ତାର ପଶିଗଲା ପରେ ତାର ବୈରାଗ୍ୟ, ଶୁଷ୍କ ବୈରାଗ୍ୟର ଆବଶ୍ୟକ ନାହିଁ, ସେତେବେଳେ ସିଏ ଭଗବତ ସମ୍ବନ୍ଧ ରହିଲା। ଆମର ଏଇଟା ହେଉଛି ପ୍ରକୃତ ବୈରାଗ୍ୟ ହେଇଗଲା। ଭଗବାନଙ୍କ ପାଇଁ ସବୁକିଛି କରିବା ଆମର ପ୍ରକୃତ ବୈରାଗ୍ୟ, ସବୁକିଛି ତ୍ୟାଗ କରିବାଟା ପ୍ରକୃତ ବୈରାଗ୍ୟ ନୁହେଁ। ଯେମିତି ତୁମକୁ କିଏ ଲକ୍ଷେ ଟଙ୍କା ଦେବ, ତୁମେ ତାକୁ କହିବ ମୁଁ ନେବିନି, ସେଟା କ'ଣ ହେଲା? ପ୍ରକୃତ ବୈରାଗ୍ୟ। ବାହାର ଲୋକ କ'ଣ କହିବେ? ଏଇଟା ଠିକ, ସେ ଆଉ ସାଧୁ ହେଇଛି ଟଙ୍କା ନୁହନି, ସେଥିରେ ତୁମେ ବଡ଼ ହେଲ, ତୁମେ ସେଥିରେ ବଡ଼ ହେଇଗଲ, ସେ ଲୋକର କିଛି ଉପକାର ହେଲାନି, ତୁମେ ସେଥିରେ ବଡ଼ ହେଇଗଲ, ତୁମେ ସେଥିରୁ ନାମ ନେଇ ଚାଲିଗଲ ଯେ ମୁଁ ହେଉଛି ବଡ଼ ବୈରାଗୀ। କି ତୁମେ ସେ ଲକ୍ଷେ ଟଙ୍କାରୁ ଲକ୍ଷେ ଟଙ୍କାକୁ ଆଣିକି ଲକ୍ଷେ ଟଙ୍କାରୁ ଲକ୍ଷେ ଟଙ୍କା କେବଳ ଭଗବାନଙ୍କ ପାଇଁ ଲଗେଇଦେଲ, ବର୍ତ୍ତମାନ କ'ଣ ହେଲା, କ'ଣ ଲାଭ ହେଲା? ତୁମେ ଭଗବାନଙ୍କ ପାଖରୁ କୃପା ପାଇଲ, ସେ ଜୀବର ମଙ୍ଗଳ ହେଲା, ଆଉ ତୁମର ପ୍ରକୃତ ବୈରାଗ୍ୟର ବଳଟା ଜଣା ପଡ଼ିଲା। ତୁମେ ଲକ୍ଷେ ଟଙ୍କା ଫେରେଇ ଦେଇଛ, କିନ୍ତୁ ଟଙ୍କାଟା ପାଇଁ ହାତ ପାତୁଛ। ଦେଖୁନ, ଯେଉଁମାନେ ଲକ୍ଷେ ଟଙ୍କା କହିବା, ଆମେ ଟଙ୍କା ରଖିବୁନୁ, କିନ୍ତୁ ରୁଟି ପାଇଁ କି ଦରକାର ପାଇଁ ତୁମେ ମାଗିବାକୁ ଯାଉଛ, ସେ ଯାଉଛନ୍ତି ନା ନାହିଁ, ନା ଆବଶ୍ୟକ ତମକୁ କିଏ ଦେଇଦେଉଛି, ମାଗିଛନ୍ତି, କାହାକୁ ବନ୍ଧ କରିଛନ୍ତି, କାହାକୁ ଉପଦେଶ ଦେଉଛନ୍ତି, ଯିଏ ଯାହା ଦେଲା ଗ୍ରହଣ କରୁଛନ୍ତି। ଆମର ସେ ଜିନିଷ ନାହିଁ, ଆମର କୃଷ୍ଣ ଉପରେ ନିର୍ଭର କର, ଯାହା ଆସୁଛି ସବୁ କୃଷ୍ଣଙ୍କ। ଆମର ପ୍ରକୃତ ବୈରାଗ୍ୟ ହେଲା କୃଷ୍ଣଙ୍କ ପାଇଁ ସବୁକିଛି ତ୍ୟାଗ କରିବା, ମୋର ସୁଖ କିଛି ନାହିଁ, ଯାହା କରିବି କୃଷ୍ଣଙ୍କ ପାଇଁ, ଏଇଟା ହେଉଛି ପ୍ରକୃତ ବୈରାଗ୍ୟ। କିନ୍ତୁ ଏଇ ଷ୍ଟେଜ୍କୁ ଆସିବାକୁ ହେଲେ ପ୍ରଥମେ କୋଉ ବୈରାଗ୍ୟଟା ଆବଶ୍ୟକ? ପ୍ରକୃତରେ ପ୍ରଥମେ ବୈରାଗ୍ୟଟା ଆବଶ୍ୟକ, ଏ ସଂସାର ବୈରାଗ୍ୟ, ସଂସାର ପ୍ରତି ବିମୁଖ ଭାବଟା, ଏଇଟା ଏଇପାଇଁ ସବୁ କୀର୍ତ୍ତନ କରାହେଇଛି। ସେଥିପାଇଁ ସୁଖଦେବ ଗୋସ୍ୱାମୀ ଆଗେ ଆରମ୍ଭ କରେ ନା, ଶ୍ରୋତବ୍ୟାଧି ନୁରାଜେନ୍ଦ୍ର ନୁଣାସନ୍ଧି ସହସ୍ର ନୁଣାସନ୍ଧି ସହସ୍ର ସମ ଅବଶ୍ୟତା ଆତ୍ମତତ୍ଵ ଗୃହସୁ ଗୃହ ମେଧି ନାମ ସଙ୍ଗେ ସଙ୍ଗେ ଆରମ୍ଭ କଲେ ବୈରାଗ୍ୟ କଥା। ନିଦ୍ରା ହିଏ ତେନକ୍ତ ବ୍ୟବାୟନ ଚବାବୟ ଦିବାଚାର ତୟା ରାଜନ କୁଟୁମ୍ବ ଭରଣ ନବା ସଙ୍ଗେ ଆରମ୍ଭ କରିଦେଲେ। ରାତିଟା ଦେହ ସୁଖରେ ଯାଉଛି, ଦିନଟା ପରିଶ୍ରମ କରିକି ଯାଉଛନ୍ତି, ସାଙ୍ଗ ସାଙ୍ଗ ବୈରାଗ୍ୟ ଆରମ୍ଭ କରିଦେଲେ। ଦେଖ ଯେତେ ଜଣଙ୍କର ପ୍ରବଚନ ସବୁ ଦେଖ, ଆଚାର୍ଯ୍ୟଙ୍କର କାର୍ଯ୍ୟ ହେଲା ଏଇଟା, ଜୀବ ହୃଦୟରେ ସଂସାର ପ୍ରତି ଆସକ୍ତିକୁ କାଟିବେ, ଖାଲି ସଂସାର ପ୍ରତି ଆସକ୍ତିକୁ କାଟିବେନି, ଭଗବାନ ସଂସାର ପ୍ରତି ସଂସାରର ରୂପଟା ଦେଖେଇଦେବେ, ସଂସାରର ଯୋଉ ସ୍ୱରୂପଟାକୁ ତୁମକୁ ଜଣା ପଡ଼ିଯିବ, ତା ସହିତ ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ିବା ପାଇଁ ସେ ବ୍ୟବସ୍ଥା କରିଦେ। ଜଣେ ସଂସାର କଷ୍ଟ ପାଇଛି, ସେ ସୁଖ କୋଉଠୁ ପାଇବ? ସେ ଆସିବ, ଦେଖିବ ସୁନ୍ଦର କୀର୍ତ୍ତନ ହଉଛି, ସୁନ୍ଦର ବେଶ ହେଇଛନ୍ତି, ପ୍ରସାଦ ଅଛି, ଭକ୍ତମାନେ ନୃତ୍ୟ କୀର୍ତ୍ତନ ଆନନ୍ଦ, କେତେ ସୁନ୍ଦର ଲାଗୁଛି, ମନକୁ ଏଇ ରସଟା ଦରକାର, ଖାଲି ତୁମେ ଅଟକି ମନକୁ ରଖିପାରିବନି। ତେଣୁ ଏଇ ଶବ୍ଦବ୍ରହ୍ମ କ'ଣ କଲା? ଏଇ ଯୋଉ ଶବ୍ଦବ୍ରହ୍ମ ପରମବ୍ରହ୍ମ କ'ଣ କଲେ? ଶବ୍ଦବ୍ରହ୍ମର ଉପରେ ଆବିର୍ଭାବ ହେଲେ। ଶବ୍ଦବ୍ରହ୍ମର ବାହକ କିଏ ହେଲେ? ଆଚାର୍ଯ୍ୟମାନେ। ଆଚାର୍ଯ୍ୟମାନେ ଯୋଉ ବାହକ ସୂତ୍ରରେ ଆସିଲେ, ସେମାନେ ଶବ୍ଦବ୍ରହ୍ମ ଦ୍ୱାରା ଜୀବର କଲ୍ୟାଣ କରିବା ପାଇଁ, ଜୀବର ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଭକ୍ତି ଦେବେ, କୃଷ୍ଣ ସହିତ ସମ୍ବନ୍ଧିତ କରେଇବେ, ଆଉ ପ୍ରେମ ଦେବେ, ଭକ୍ତି ଯାଜନ କରେଇ ପ୍ରେମ ଦେବେ। ଏଥିପାଇଁ ସେ କ'ଣ କଲେ? ଏଇ ଇନଷ୍ଟିଚ୍ୟୁସନ୍ ଯାହା କୁହାଯାଏ, ଆଶ୍ରମ କରିବା, ବିଗ୍ରହ ସ୍ଥାପନ କରିବା, ଗ୍ରନ୍ଥ ବିତରଣ କରିବା, ଏସବୁ ରଖାଯାଉଛି କେଉଁଥି ପାଇଁ? ଗୋଟେ ଜୀବର କିଭଳି ଆତ୍ମା ଦ୍ୱାରା, ସରି ମନ ଦ୍ୱାରା କବଳିତ ଜୀବକୁ ଆଉ ଉଦ୍ଧାର କରିବା। ମନ ଦ୍ୱାରା ଆମେ ସବୁବେଳେ ଅଧୀନରେ ରହିଛେ, ତୁ ଚିନ୍ତା କରୁନୁ, ତୁମ ମନଟା ଯାହା କୋଉ ଚାହୁଁଛି ସେଟା ହଉଛି ନା ମନଟା, ଗୋଟେ ଏଇଟା କହୁଛି ମୋ ମନଟା, ମନର ଉପରକୁ ଟିକେ ଯାଇଛି କି? ମନ ଉପରକୁ ଯିବା ସ୍ଥିତିଟା କ'ଣ? ମନର ଉପରକୁ ଯିବା ସ୍ଥିତିଟା କ'ଣ? କେବଳ କୃଷ୍ଣ। ଆଚ୍ଛା, ଏଇଟା କୃଷ୍ଣଙ୍କ ସେବା କର, ଆଉ କିଛି ମନରେ ଆଉ ବିଚାର, କିଛି ସୁଖ ଦୁଃଖ, ଏଇଟା ହବ ଏଇଟା ନାହିଁ, ମୋର ଏମିତି ହବ ଏଇଟା ହବ, ଏସବୁ ମନ ଏ ବିଚାର ଆଉ ନାହିଁ। ଏଇ ବିଚାର ଥିଲା ପରେ ନା, ଏଇଟା କାହା ଅଧୀନରେ ଆମେ ଅଛେ? ମନ ଅଧୀନରେ ଅଛି। ଆତ୍ମସ୍ଥିତିକି ଆସିଲେ ଆଉ କିଛି ନାହିଁ, ସେତେବେଳେ କେବଳ ପରମ ପର ଏଇଟା କିଏ କ'ଣ କହିବ, କେଉଁଠିକି ଯିବି, କ'ଣ କରିବି, ସେ ତ ସବୁବେଳେ କେଉଁ ସୁଖଟା ଆସିବ, କେଉଁ ଚିନ୍ତାଟା ଆସିବ, ଏଇଟା କଲେ ଭଗବାନଙ୍କର ଖୁସି ହବ କି, ଏଇଟା କଲେ କୃଷ୍ଣ, ସବୁବେଳେ କୃଷ୍ଣ, ସେଇଟା ସେ ସ୍ଥିତିକି ନ ଆସିଲା ପର୍ଯ୍ୟନ୍ତ ଏଥିରୁ ସମୟ ଉଦ୍ଧାର ଆମେ ପାଇପାରିବାନି। କେଉଁଥିରୁ? ଏ ଅଭିମାନରୁ, ଅହଙ୍କାରରୁ, ଏ ଜିନିଷରୁ ସବୁ ଉଦ୍ଧାର ପାଇପାରିବାନି। କାହିଁକି? ଏଗୁଡ଼େ କାହା ପାଖରୁ ଆସୁଛି? ମନ ପାଖରୁ। ଆତ୍ମାକୁ ଆମେ ସମ୍ପୂର୍ଣ୍ଣ ମୁକ୍ତ କରିକି, ଜୀବାତ୍ମା ଆମେ ହେଉଛୁ ଜୀବାତ୍ମା, ଆମର କାର୍ଯ୍ୟ ହେଉଛି ଭଗବାନଙ୍କ ସହିତ ପୁରା ସମ୍ବନ୍ଧିତ ହେବା। ଯଦି ଆମେ ସେଇଟା ସମ୍ପୂର୍ଣ୍ଣ ଭାବରେ ନ ହେଇପାରୁଛେ, ମନର କିଛି ଲିଙ୍କ ରହୁଛି ତା ସହିତ। ଆମେ କହିବା ମନର ଲିଙ୍କ ରହିବ ମାନେ ନା, ମନ ନ ରହିଲେ ତ ପୁଣି କଥା ଶୁଣିବୁ କୋଉ କାହା ଦ୍ୱାରା? ମନ ଦ୍ୱାରା ସେବାଟା କରିବୁ କାହା ଦ୍ୱାରା? ରୋଷେଇ କରିବୁ, ରୋଷେଇ କଲାବେଳେ ତୁ କହିବୁ ମତେ କୃଷ୍ଣ କୁହ ମୁଁ ଲୁଣ ପକେଇବି କି ନାହିଁ, ତୁ କହିବୁ ମୁଁ ମନ ଉପରକୁ ଯିବି। ବୁଝିବା ଦରକାର ଟପିକଟା କ'ଣ, ମୁଁ ମନ ଦ୍ୱାରା କ'ଣ କରିବି? ରୋଷେଇ କଲାବେଳେ କହିବ କୃଷ୍ଣ କୁହ ଲୁଣ ପକେଇବି କି ନାହିଁ, 15 ଜଣ ଖାଇବେ କେତେ ଲୁଣ ପଡ଼ିବ ନା ପଚାରିବୁ? ଆରେ ସେଇଠି ଯାହା ତୁମେ ସେଠି କରୁଛ ନା, ଯେତେବେଳେ ଏଇ ଶବ୍ଦ ବ୍ରହ୍ମର କୀର୍ତ୍ତନ ହୁଏ, ଜୀବ ସରଳ ଜୀବ ଆଚାର୍ଯ୍ୟଙ୍କର ବାଣୀ ଦ୍ୱାରା ସମର୍ପିତ ହେଇଯାଏ, ସେତେବେଳେ ସେଇ ମନ ପାଖକୁ କେଉଁ ଜିନିଷ ଆସିକି ପହଞ୍ଚେ? ମନ ପାଖକୁ କେଉଁ କେଉଁ ଜିନିଷ ଆସିକି ପହଞ୍ଚେ ଭଗବାନ ସେଥିପାଇଁ? ଆଉ ସେଠି ମନ କଥା କଲେଣି, କହିଲେ ବ୍ୟବସାୟତ୍ମିକା ବୁଦ୍ଧି ଏକ କୁରୁନନ୍ଦନ, ସେଠି କହିଲେ ମନମନା ଭବ, ଏଠି କହିଲେ ବ୍ୟବସାୟତ୍ମିକା ବୁଦ୍ଧି। ମନମନା ଭବ ଜଣେ ତାହେଲେ ହବ, ଯେତେବେଳେ ଜଣେ ସମ୍ବଳ ମନମନା ବୋହୁ ମାନେ କଣ 24 ଘଣ୍ଟା କୃଷ୍ଣ ଚିନ୍ତା କରିପାରିବେ କି? କରିପାରିବେ ନା? ଏଇ ବ୍ୟବସାୟତ୍ମିକା ବୁଦ୍ଧି ହବାକୁ ପଡିବ, ବ୍ୟବସାୟତ୍ମିକା ବୁଦ୍ଧି 1.8। ଏଇଟା କେମିତି ହୁଏ? ଏଇଭଳି ଭଗବାନଙ୍କର ସେବା, ଭଗବାନଙ୍କର ଚିନ୍ତନ, ମନମନା ଭବ ସବୁବେଳେ। ଏଇଥିପାଇଁ ଅନୁଷ୍ଠାନ ଗୋଟେ ରଖାଗଲା ନା, ଆଉ ଜଣେ ବହୁତ କଷ୍ଟ ଲାଗିବ ଏତେ ସେବା ଏତେ ଇଏ। ଆରେ ଭାଇ ତୁମେ ତାକୁ ଦେଖନି, ତୁମ ମନଟାକୁ ଦେଖ, ୟାଦ୍ୱାରା ମୋର ମନର ସ୍ଥିତିଟା କ'ଣ ରହୁଛି? ଏତେ ପ୍ରକାର ଏନ୍ଗେଜମେଣ୍ଟ କାହିଁ ରଖାଯାଇଛି ଭକ୍ତମାନଙ୍କ ପାଇଁ? କେବଳ ତାର ମନ ଇନ୍ଦ୍ରକୁ ଗୋଟେ କେନ୍ଦ୍ରୀଭୂତ କରିବା ପାଇଁ, ସେଣ୍ଟରକୁ ଆଣିବା ପାଇଁ। ସେଣ୍ଟର କ'ଣ? କୃଷ୍ଣ ସୁଖ, ସେ କୃଷ୍ଣଙ୍କୁ ଚିନ୍ତା କରୁ। କାରଣ ସଂସାରରେ କ'ଣ, ସେ କ'ଣ ସେ ଶ୍ଳୋକ ଉନ୍ନତିକାର ଲେଖିଲେନି, ସମ୍ପଦ ନୈବ ସମ୍ପଦ, ବିପଦ ନୈବ ବିପଦ, ସମ୍ପଦଟା ସମ୍ପଦ ନୁହେଁ, ବିପଦଟା ବିପଦ ନୁହେଁ, ସମ୍ପଦ ବିପଦ ବିସ୍ମରଣ ବିଷ୍ଣୁ ସମ୍ପଦ ନାରାୟଣ ସ୍ମୃତ। ସଂସାରରେ ବିପଦ ହେଉଛି କ'ଣ? ଭଗବାନ କୃଷ୍ଣଙ୍କୁ ଭୁଲିବା ହେଉଛି ବିପଦ। ଏ ସେଣ୍ଟର ପଏଣ୍ଟକୁ ଆଣିବା, ସବୁ ଜିନିଷ ଯେତେ ଅନୁଷ୍ଠାନ ଆଚାର୍ଯ୍ୟମାନେ ଆସୁଛନ୍ତି, ବିଗ୍ରହ ପ୍ରତିଷ୍ଠା କରୁଛନ୍ତି, ପ୍ରଚାର କରାଯାଉଛି, ଗ୍ରନ୍ଥ ହେଉଛି, ଯେତେ ପ୍ରକାର ଅନୁଷ୍ଠାନ କରାଯାଉଛି, ଗୋଟେ ଦୁଇଟା ଜିନିଷ ପାଇଁ, ଭଗବାନଙ୍କୁ ଭୁଲିବା ହେଉଛି ବିପଦ, ଭଗବାନଙ୍କୁ ସ୍ମରଣ କରିବା ହେଉଛି ସମ୍ପଦ। ଭଗବାନଙ୍କୁ ଯେଉଁ ସ୍ମରଣ କରିବା ପାଇଁ ହିଁ ଏତେ ପ୍ରକାର ବ୍ୟବସ୍ଥା, ଭଗବାନଙ୍କୁ ସ୍ମରଣ କରିବା ପାଇଁ ବାଧକ କିଏ ରହୁଛି? ମନ। ସେଥିପାଇଁ ଏଇ ଶବ୍ଦ ବ୍ରହ୍ମ ଆସିଲେ, ଶବ୍ଦ ବ୍ରହ୍ମ ଭଗବାନଙ୍କର କିଏ ପଢି ଶୁଣିକି କିଛି କହିଦେବ ଯେ ସେ କହିପାରିବନି ଯେ ଏଇଟା ହେଉଛି ଶବ୍ଦ ବ୍ରହ୍ମ, ସେ ଶବ୍ଦ ଭଗବାନଙ୍କର କଥା କହୁଛି। କିନ୍ତୁ ତାଙ୍କର ଶବ୍ଦ ବ୍ରହ୍ମର ବାହକ ହେବାକୁ ହେଲେ ବା ଶବ୍ଦ ବ୍ରହ୍ମ ଯେଉଁ ଡିସେଣ୍ଡ କରିବ ସେଇଟା ତାଙ୍କର ଶୁଦ୍ଧତା, ସମର୍ପିତା, ତାଙ୍କର ପରମାତ୍ମାଙ୍କ ସହିତ ସମ୍ପୂର୍ଣ୍ଣ ସମ୍ବନ୍ଧ ରହିଥିବ, ନହେଲେ କେମିତି ହବ? ଆଉ ତାଙ୍କର ରସ ହିସାବରେ, ତାଙ୍କର ହୃଦୟରେ ସମ୍ବନ୍ଧ ହିସାବରେ ଶବ୍ଦ ବ୍ରହ୍ମର ପରିପ୍ରକାଶ ବି ଭିନ୍ନ। ଦେଖୁନ ତୁମେ ଆହାର ନିଦ୍ରା ଭୟ ମୈଥୁନ ଇସ୍କନ କିଏ ଜାଣିନି, ଜାଣିନ ଆହାର ନିଦ୍ରା ଭୟ ମୈଥୁନ? ତୁମେ ତାପରେ ପ୍ରବଚନ ଦେବ, ସମସ୍ତେ କହିପାରିବ ଆମେ ଏମିତି ଖାଉଛେ, ଏମିତି ଶୋଉଛେ, ଏମିତି ହଉଛି, ଏଇଟା ହଉଛି, କହିଦେଇପାରିବ ତୁମେ ସମସ୍ତେ, ସମସ୍ତେ କୁହ ପ୍ରଭୁପାଦଙ୍କ କଥାଟା ତୁମେ ବଜେଇକି ଶୁଣ, ଯେମିତି ସେମାନେ ଶବ୍ଦ ବ୍ରହ୍ମର ବାହକ, ସେମାନେ ଶବ୍ଦ, କାରଣ ସେମାନେ ଭଗବାନଙ୍କ ସହିତ, ଭଗବାନଙ୍କର ଦୂତ, ସେମାନେ ଆସିଛନ୍ତି ଜଗତକୁ ଶବ୍ଦ ବ୍ରହ୍ମଙ୍କ ଶବ୍ଦ ବ୍ରହ୍ମ ତାଙ୍କର ମାଧ୍ୟମରେ ଅବତରଣ କରୁଛନ୍ତି, ତାଙ୍କର କଥା ହିଁ ଗ୍ରନ୍ଥ ଆକାର ରହିପାରିବ, ସେଇଟା ଜୀବର ସମାଜର କଲ୍ୟାଣ ହବ, ସେଇଟା ସମାଜର କଲ୍ୟାଣ। ଆମେ ସେଇ ଶବ୍ଦ ବ୍ରହ୍ମର ଆମେ ଯେଉଁ କୀର୍ତ୍ତନ କରିବା, ଆମେ ସେଇ ପରମ୍ପରାର ଆଗତ ଆଚାର୍ଯ୍ୟମାନଙ୍କର ଶବ୍ଦ ବ୍ରହ୍ମକୁ ଆମେ କେବଳ କ'ଣ କରିବା, ଉଚ୍ଚାରଣ କରିବା। ଯଦି ଆମର ସେଥିରେ ବିଶ୍ୱାସ ନାହିଁ, ତୁମର ଯଦି ଆଚାର୍ଯ୍ୟଙ୍କ ଉପରେ ବିଶ୍ୱାସ ନାହିଁ, ଆଚାର୍ଯ୍ୟଙ୍କ ସହିତ ତୁମର ନିଷ୍ଠା ନାହିଁ, ଆଚାର୍ଯ୍ୟଙ୍କ ସହିତ ସମ୍ବନ୍ଧ ନାହିଁ, ତା ଶବ୍ଦ ବ୍ରହ୍ମ ତୁମ ପାଖକୁ ଡିସାଇଡ୍ କରିବ କେମିତି ଅବତରଣ କରିବ? ତୁମେ ଯାହା କହୁଛ କ'ଣ ଏଟା ମନ ଆଉ ବୁଦ୍ଧିରୁ କହୁଛ, ପଢିଛ କିଛି କହୁଛ, ତୁମର ତ ବିଶ୍ୱାସ ଏଇ ଜିନିଷ ନାହିଁ, ଡିସେଣ୍ଡ ହବନି। ଯେ ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀଙ୍କ ସଭା ଭିତରେ କିଏ ବସିଥିଲେ? ନାରଦ ମୁନି ବସିଥିଲେ, ପରାଶର ମୁନି ବସିଥିଲେ, ବ୍ୟାସ ନିଜେ ଭାଗବତ ରଚନା କରିଥିଲେ, ସେ ବସିଥିଲେ କାହିଁକି ବସିଥିଲେ? ସେ ଭାବ ଜାଣିନାହାନ୍ତି କି? କ'ଣ ଶୁଣ କ'ଣ ଶୁଣୁଥିଲେ? ସେ କ'ଣ ଶୋକ ଅନୁଭବ ଜାଣିନଥିଲେ କି? କ'ଣ ଶୁଣୁଥିଲେ? ତାଙ୍କର ହୃଦୟରେ, ସୁଖଦେବଙ୍କ ହୃଦୟରେ ଯେଉଁ ଭାବ ରହିଛି, ସୁଖଦେବଙ୍କ ହୃଦୟରେ ଯେଉଁ ଭାବଟା ରହିଛି ବ୍ୟାସଦେବଙ୍କ ଭାବଠୁ ଅଲଗା। କାରଣ ବିଭିନ୍ନ ଭକ୍ତଙ୍କର ତାଙ୍କର ଯେଉଁ କୃଷ୍ଣଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ରସ ସମ୍ବନ୍ଧ, ରସ ସମ୍ବନ୍ଧ ହିସାବରେ ଶବ୍ଦ ବ୍ରହ୍ମର ପରିପ୍ରକାଶ ହବ, ରସ ସମ୍ବନ୍ଧ ହିସାବରେ। ସେ ଭାବର ଯେଉଁ ପରିପ୍ରକାଶ, ସେଟାକୁ ଦେଖିବା ପାଇଁ ଆସିଥିଲେ। ଆଉ ତାଙ୍କର ଯେଉଁ ଅନୁଭବ, ତାଙ୍କର ଯେଉଁ ଭଗବତ ଅନୁଭବ, ସବୁ ଭକ୍ତର ଭିନ୍ନ ଭିନ୍ନ, ସବୁ ଭକ୍ତର ଭିନ୍ନ ଭିନ୍ନ। ତେଣୁ ଯିବାର ଏଇ ଯେଉଁ ଏଇ ଏଇ ଅଭିମାନରୁ ଆମେ ଆଜି ପଳେଇ ଆସିଲେ, ଅଭିମାନ ଯେଉଁ ଯିବ ହୃଦୟ ଭିତରେ ଆସୁଛି, ଯେମିତି ଆଜି ନିଜେ କାହାକୁ ଭଗବାନ କୃଷ୍ଣଙ୍କୁ ବାଚାଲ ବାଲି ସମସ୍ତବ୍ଦମ ଅଜ୍ଞ ପଣ୍ଡିତ ମାନିନମ ଯେଉଁ ଶବ୍ଦ ଲଗାଉଛନ୍ତି, ଈଶ୍ୱର ଭାବନା ହୃଦୟ ଭିତରେ ତାଙ୍କର ଆସିଯାଇଛି। କାହାର? ଇନ୍ଦ୍ରଙ୍କର। ଏଇଟା କରିଦେଉଛନ୍ତି। ତେଣୁ ଆମ ଆମ ହୃଦୟ ଭିତରେ ସେ ଜିନିଷଟା ସବୁ ଆସିଯିବ, ଆସୁରିକ ଭାବନା ଗୁଡ଼ିକ। ଯଦି ଆମେ ବାରମ୍ବାର ବାରମ୍ବାର ହରିକଥା ଶ୍ରବଣ ନ କରି ଆମ ସ୍ୱରୂପ ସ୍ଥିତିକୁ ଆମେ ନ ଜାଣିପାରିଲେ, ଏଇଟା ଏତେ ସହଜ ଜିନିଷ ନାହିଁ। ବହୁତ ଜୀବର ଅହଙ୍କାରକୁ, ଏଣେ ରଜଗୁଣ କଳିଯୁଗ ସଂସ୍କାରର କମ୍ ସଂସ୍କାର, ଏଣେ ସଙ୍ଗ ଯେ ଠିକ୍ ସଙ୍ଗ ନ ରହିଲା, ସବୁ ଘେରି ଯାଉଛି ନା। ଏତେ ଶୀଘ୍ର ଜଣେ ଜୀବ ଅନର୍ଥ ମୁକ୍ତ ହେଇପାରିବେନି। ସେଥିପାଇଁ ବାରମ୍ବାର ବାରମ୍ବାର ଆଚାର୍ଯ୍ୟମାନେ ବାରମ୍ବାର କହୁଛନ୍ତି, ନାମ ସ୍ମରଣ କରିବା, ସବୁବେଳେ ଭଗବାନଙ୍କର ନାମ ଟିକେ କରିବା, ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ବାରମ୍ବାର ଆଚାର୍ଯ୍ୟମାନେ ଏହା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏହାଦ୍ୱାରା ଆମର ସ୍ୱୀକୃତି କିଛି ବଢ଼ିବ, ମନ ଇନ୍ଦ୍ରିୟ ଏଗୁଡ଼ିକ ସବୁ କେନ୍ଦ୍ରୀଭୂତ ହେବେ, କୃଷ୍ଣ କୈନ୍ଦ୍ରିକ ଜୀବନ ହେବ, ଆଉ କୃଷ୍ଣଙ୍କର ପ୍ରତି ଆମର ଆସକ୍ତି ଧୀରେ ଧୀରେ ବଢ଼ିବ। କୃଷ୍ଣଙ୍କ ପ୍ରତି ଆସକ୍ତି ବଢ଼ିଲା ମାତ୍ରେ ତା ସହିତ ଶବ୍ଦରମର ଆମେ ଶ୍ରବଣ କରୁଥିବା, ଏହାଦ୍ୱାରା ଆମର ଆତ୍ମା ବା ଜୀବାତ୍ମା ତା ସ୍ୱରୂପ ସ୍ଥିତିରେ ପ୍ରାପ୍ତ, ସ୍ୱରୂପ ସ୍ଥିତି ହେଲା ସେ କୃଷ୍ଣଙ୍କର ସେବକ, ସେ ପ୍ରେମପୂର୍ଣ୍ଣ ପ୍ରୀତିପୂର୍ଣ୍ଣ ସେବାରେ ନିଯୁକ୍ତ ହେବ। ଏହି ପ୍ରେମ ପାଇକି ସେ ଭଗବାନ ପାଖକୁ ଯିବ, ନହେଲେ ତ ଏଇ ଅଭିମାନ ବଡ଼ ବଡ଼ ଦେବତା ଋଷି ମୁନି ଏମାନଙ୍କ ଏମାନେ ଅଭିମାନରୁ ମୁକ୍ତି ପାରୁନାହାନ୍ତି। ଆମେ ଆମେ ତ ମଳବାହୀ ଶରୀର, ଆମେ କ'ଣ ରଜଭୂମିରେ ପୁଣି ରହୁଛେ? ଏଠି ଏଠି ଏଇ ଭୂମିଟା ହେଲା ରଜଭୂମି। ରଜ ମାନେ କ'ଣ? ରଜ ଏଇଟା ରଜ ଗୁଣ, ଏଇଟାକୁ ରଜଭୂମି କୁହାଯାଏ, ଭୁଲ କଟାକୁ ରଜଭୂମି। ଏଠି ରଜଗୁଣର ବେଶୀ ପ୍ରାଧାନ୍ୟ ଅଛି, ସ୍ୱର୍ଗପୁରରେ ସତଗୁଣର ପ୍ରାଧାନ୍ୟ ବେଶୀ ଅଛି, ଏଇଟାକୁ ରଜଭୂମି କୁହାଯାଏ। ଏଠି ଏଠି ବେଶୀ କ'ଣ? ରଜଗୁଣ, ରଜଗୁଣ ତମଗୁଣ, ଆଉ ବିଶେଷ କରି କଳିଯୁଗରେ କେବଳ ରଜଗୁଣ ତମଗୁଣ, କମ୍ ହଉ ସତଗୁଣ। ତ ରଜଗୁଣ ତମଗୁଣ ରହିଲେ ଅଭିମାନଟା ବେଶୀ ହବ କି ନାହିଁ? ହେଲେ ସବୁ ଅଭିମାନ ଆଉ, ଯିଏ ଯେତିକି ଧର୍ମ କରୁନି ପାପିର କ'ଣ, ପାପି ପାପି ବୋଲି କହିବା ପାଇଁ ରାଜି ନାହିଁ। ଦେଖୁନା କଳିଯୁଗରେ ପାପି ସେ କେବେ ମାନୁନି ମୁଁ ପାପି ବୋଲି କେବେ ମାନୁନି। ପାପିକି ତୁମେ କହିବ ତୁ ଏଟା ଭୁଲ ବୋଲି ସେ କେବେ ମାନିବନି, ତାର ଅଭିମାନ ରହିଯାଇଛି। ଆଉ ଧର୍ମର କ'ଣ ହେଲା ନା, ଧାର୍ମିକ ଲୋକମାନେ ଯେଉଁମାନେ ଆସିଛି ଧର୍ମ ଯେତିକି କରୁନାହାନ୍ତି ତାଠୁ ଅଧିକା ହେଲା ଅଭିମାନ, ସେ ଯେତିକି କରୁନାହାନ୍ତି ଅଭିମାନଟା ବେଶୀ। ଇଏ କଳି କ'ଣ କରିବା, ରଜଗୁଣ ରଜ ତମର ଆଚ୍ଛନ୍ନ, ଆଉ ଇଏ ରଜଭୂମି ଭୂଲୋକ, ସଂସ୍କାର କମ୍, ସଙ୍ଗର ପ୍ରଭାବ ସ୍ୱଭାବ, କେତେ ପ୍ରକାର ଜିନିଷ ଘେରିକି ରହୁଛି। ସେଥିପାଇଁ ମହାପ୍ରଭୁ ସବୁବେଳେ ଗୌର ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କରି, ଗୁରୁ ବୈଷ୍ଣବ ଆଚାର୍ଯ୍ୟମାନଙ୍କୁ ସବୁବେଳେ ପ୍ରାର୍ଥନା କରି, ବାରମ୍ବାର ନାମ ସ୍ମରଣ, ବାରମ୍ବାର ସେବାରେ ନିଯୁକ୍ତ ହେବା, ବାରମ୍ବାର ସଙ୍ଗ ବହୁତ ଗୁରୁତ୍ୱ। ଆମେ ଏଭଳି ସଙ୍ଗରେ ରହିବା ବା ଏଭଳି ସଙ୍ଗ ଆମେ କରିବା ଉଚିତ, ଯାହାଦ୍ୱାରା ଆମର ଭଗବତ ଆସକ୍ତି ବଢ଼ିବା ପରିବର୍ତ୍ତେ ଆମର ଖରାପ ସ୍ୱଭାବ ଗୁଡ଼ା ବଢ଼ିବ। ଭଗବାନଙ୍କ ଆସକ୍ତି ଏଣେ ବଢ଼ୁନି, ଏଣେ ଖରାପ ସ୍ୱଭାବଟା ବଢ଼ୁଛି, ସରଳତା ନଷ୍ଟ ହେଇଯାଉଛି, ଅପରାଧ ମନୋବୃତ୍ତି ଆସୁଛି, ସମାଲୋଚନା ଆଲୋଚନା, ଲାଭ କ'ଣ ଆମର? ଠିକ ଅଛି, ଆମକୁ ଆସନ୍ତାକାଲି ଶ୍ରବଣ କରିବା, କିଭଳି ଆଦେଶ ଦେଉଛନ୍ତି, ମେଘମାନଙ୍କୁ ଫିଟେଇ ଦେଉଛନ୍ତି, ବନ୍ଧନ ମୁକ୍ତ କରିଦେଲେ, ଯା ଯା ବ୍ରଜକୁ ନଷ୍ଟ କର। ହରେ କୃଷ୍ଣ, ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାନନ୍ଦ।